శ్రీమద్భాగవతం దశమ స్కంద 62వ అధ్యాయ శ్లోక సంఖ్య 37. అనపాయిభిః అస్మాభిః గుప్తాయాశ్చ గృహే ప్రభో కన్యాయాం దూషణం పుంభి దుష్ప్రేక్ష్యాయా విద్మహే అనపాయిభిః అస్మాభిః గుప్తాయాశ్చ గృహే ప్రభో కన్యాయాం దూషణం పుంభి దుష్ప్రేక్ష్యాయా న విద్మహే. అన్యపాయాభిః అస్మాభిః గుప్తాయాశ్చ గృహే ప్రభో కన్యాయాం దూషణం పుంభి దుష్ప్రేక్ష్యాయా న
విద్మహే.
దూషణం పుంభి దుష్ప్రేక్ష్యాయా న విద్మహే. అన్యపాయిభిరస్మాభిగుప్తాయాశ్చ గృహే ప్రభో కన్యాయాం దూషితం పుంభి దుష్ప్రేక్ష్యాయా న విద్మహే. అన్యపాయాభిరస్మాభిగుప్తాయాశ్చ గృహే ప్రభో కన్యాయాం దూషణం పుంభి దుష్ప్రేక్ష్యాయా న విద్మహే. అన్యపాయాభిరస్మాభిగుప్తాయాశ్చ గృహే ప్రభో కన్యాయాం దూషణం పుంభి దుష్ప్రేక్ష్యాయా న విద్మహే. అన్యపాయాభిరస్మాభిగుప్తాయాశ్చ గృహే ప్రభో కన్యాయాం దూషణం పుంభి దుష్ప్రేక్ష్యాయా న విద్మహే.
శ్లోకం కెతెବେଳେ ଆମମାନଙ୍କର ସ୍ଥାନ ତ୍ୟାଗ ନକରି ଆମେ ଯତ୍ନର ସହିତ ତା ଉପରେ ଲକ୍ଷ୍ୟ ରଖିଥିଲୁ ହେ ପ୍ରଭୁ, ତେଣୁ ଆମେ ବୁଝିପାରୁନାହୁଁ କିପରି ଭାବରେ ସେହି କନ୍ୟା ଯାହାକୁ କୌଣସି ପୁରୁଷ ଦର୍ଶନ କରିବାକୁ ସମର୍ଥ ନୁହେଁ ସେ ପ୍ରାସାଦ ମଧ୍ୟରେ ଦୂଷିତ ହେଲେ. ଆୟ କୃଷ୍ଣ ଭକ୍ତ ବୃନ୍ଦା ମାତୃବୃନ୍ଦ ଆପଣମାନଙ୍କ ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି. ଜଣାଉଛୁ ଆମେ ଏ କଥା ହେଉଛନ୍ତି ସୋନିତପୁରରେ ଯେଉଁ ରହିଛନ୍ତି ବଳି ମହାରାଜ, ଯିଏକି ଜଣେ ମହାଜନ, ତାଙ୍କର ପୁତ୍ର ବାଣାସୁର, ତାଙ୍କର 100 ପୁତ୍ର ଅଛନ୍ତି. ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବାଣାସୁର. ସେ ବାଣାସୁରଙ୍କର ଯେଉଁ ରାଜଧାନୀ ସୋନିତପୁର, ସେଇଠି ଏଇ କଥାଟି ହେଉଛନ୍ତି, ଏ ଘଟଣାଟି ଆଲୋଚନା କରାଯାଉଛି. ଏ ଭଗବାନ ଆସିବେ ଏଠିକି. ତେଣୁ ଇଏ ଯେଉଁ ଆମେ କହିଥିଲେ, ଆମେ ସଂକ୍ଷେପରେ କହିବା, ଯେଉଁ ବାଣାସୁର ଯିଏକି ବଳି ମହାରାଜ ହେଉଛନ୍ତି ଜଣେ ମହାଜନ, ଭଗବାନ ମହାଜନ କିଏ ନା ଯେଉଁମାନେ ଭଗବାନ ଭଜନ କରିବେ. ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ବା ସେମାନଙ୍କୁ ମଧ୍ୟ ଦେବତା ବୋଲି କୁହାଯିବ. କିନ୍ତୁ ଅସୁର ହେଉଛନ୍ତି ଠିକ୍ ବିପରୀତ, ସେମାନେ ଭଗବାନଙ୍କୁ ଭଜନ କରିବେ ନାହିଁ. ସେମାନେ ମଧ୍ୟ ବହୁତ ଭଜନ କରୁଛନ୍ତି, ଭକ୍ତି କରୁଛନ୍ତି, ବା ଯାହା ପୂଜା କରୁଛନ୍ତି, ଅର୍ଚ୍ଚନା କରୁଛନ୍ତି, ସବୁ କରୁଛନ୍ତି. କିନ୍ତୁ ଏ ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ, ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଯେତେବେଳେ ଭଗବାନ ଅସୁରମାନଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ, ଦୈବ ଅସୁର, ଦୈବ ଅସୁର ବିଷୟରେ ଦୈବ ଅସୁର ସମ୍ପଦ ଯୋଗ ବର୍ଣ୍ଣନା କରିସାରିଲା ପରେ ଅନ୍ତିମରେ କହିଲେ ଯେ ତସ୍ମା ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟା କାର୍ଯ୍ୟ ବ୍ୟବସ୍ଥିତ ଜ୍ଞାନ୍ତ୍ୱା ଶାସ୍ତ୍ର ବିଧାନୋକ୍ତମ କର୍ମ କର୍ତ୍ତୁମ୍ ୟାରସି। ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କାର୍ଯ୍ୟ କରନ୍ତି ସେମାନେ ଜୀବନରେ କେବେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି ନାହିଁ, ସୁଖ ପ୍ରାପ୍ତ ହୋଇପାରନ୍ତି ନାହିଁ, ଆଉ ପରମ ଗତି କଥା କ'ଣ କହିବା। ତେଣୁ ଭଗବାନ ଅନ୍ତିମରେ ଏଇ ଯେଉଁ କନକ୍ଲୁଜନ୍ ଦେଲେ ଯେ ସମସ୍ତେ ଏଇ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିବା କଥା। ଯେ ଶାସ୍ତ୍ର କ'ଣ କହୁଛନ୍ତି, ତସ୍ମା ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ, ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କରିବା କଥା। କିନ୍ତୁ ଆମେ ଦେଖୁଛେ ସେହି ସମୟରେ ମଧ୍ୟ 5000 ବର୍ଷ ତଳେ ଏଇ ଘଟଣାଟି ହେଉଥିଲା ଯେ ଅର୍ଜୁନ ସେଥିପାଇଁ ସପ୍ତଦଶ ଅଧ୍ୟାୟ ପ୍ରଥମ ଶ୍ଳୋକରେ କହିଲେ, ପ୍ରଭୁ ଯେ ଶାସ୍ତ୍ରବିଧି ଉତ୍ସୁର୍ଯ୍ୟ ଯଜନ୍ତେ ଶ୍ରଦ୍ଧାନୁତା ତେଷାଂ ନିଷ୍ଠା ତୁକା କୃଷ୍ଣ ସତ୍ୟମାହୋ ରଜସ୍ତମ। ପ୍ରଭୁ ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କରି ପୂଜା କରୁଛନ୍ତି, ଯେ ଶାସ୍ତ୍ରବିଧି ଉତ୍ସୁର୍ଯ୍ୟ ଯଜନ୍ତେ ଶ୍ରଦ୍ଧାନୁତା, ବହୁତ ଶ୍ରଦ୍ଧା ତାଙ୍କର ରହିଛି, ପୂଜା କରୁଛନ୍ତି, ସବୁ କରୁଛନ୍ତି, ତାଙ୍କର ନିଷ୍ଠାଟା କ'ଣ, ସେ ସତ୍ୱଗୁଣର କାର୍ଯ୍ୟ କରୁଛନ୍ତି ନା ରଜଗୁଣରେ କାର୍ଯ୍ୟ କରୁଛନ୍ତି, ହଁ ବା ତମଗୁଣରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଭଗବାନ ସେ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ କହିଲେ ଯେ ତ୍ରିବିଧା ଭବତି ଶ୍ରଦ୍ଧା, ତିନି ପ୍ରକାର ଶ୍ରଦ୍ଧା ରହିଛି, ଦେହିନାଂସା ସ୍ୱଭାବ ଯା, ସମସ୍ତ ଦେହୀମାନଙ୍କର ଦେହୀମାନ ଏ ସ୍ୱଭାବ ତାଙ୍କର ରହିଛି। କ'ଣ ନା ସାତ୍ୱିକୀ ରାଜି ଚହିବ ତାମସୀ ଚେତିତାଂ ଶୃଣୁ, କେଉଁମାନଙ୍କର ସାତ୍ୱିକ ଶ୍ରଦ୍ଧା ରହିଛି, କେଉଁମାନଙ୍କର ରାଜସିକ ଶ୍ରଦ୍ଧା ରହିଛି, କେଉଁମାନଙ୍କର ତାମସିକ ଶ୍ରଦ୍ଧା ରହିଛି। ତେଣୁ ଏଇ ଯେଉଁ ଶ୍ରଦ୍ଧା ଅନୁସାରେ ଯେଉଁ ପୂଜା କରୁଛନ୍ତି, ଏ ବେଦରେ ଶାସ୍ତ୍ରରେ ଏଇଟା ଅନୁମୋଦିତ କରାଯାଇଛି। ଯେମିତି ଯଜନ୍ତେ ସାତ୍ୱିକ ଦେବାନ ଯକ୍ଷ ରାକ୍ଷସୀ ରାଜସା ଭୂତ ପୃତ ଗଣ ସ୍ଥାନୀୟ ଯଜନ୍ତି ତାମସା ଜନା, ଯେଉଁମାନଙ୍କର ସତ୍ୱଗୁଣ ପ୍ରାଧାନ୍ୟ ରହିଛି ସେମାନେ ଦେବାଦେବୀମାନଙ୍କୁ ପୂଜା କରିବେ, ଯେଉଁମାନଙ୍କର ରଜଗୁଣ ପ୍ରାଧାନ୍ୟ ରହିଛି ସେମାନେ ଯକ୍ଷ ରାକ୍ଷସମାନଙ୍କୁ ପୂଜା କରିବେ, ଏବଂ ଯେଉଁମାନଙ୍କର ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ଭୂତପ୍ରେତମାନଙ୍କୁ ପୂଜା କରିବେ। ଏ ଶାସ୍ତ୍ରବିଧି ଅନୁସାରେ ଶାସ୍ତ୍ରରେ ଏଇଟା ବ୍ୟବସ୍ଥା କରାଯାଇଛି, ଅନୁମୋଦନ କରାଯାଇଛି, ଏମାନଙ୍କୁ ସବୁ ପୂଜା କରାଯିବ। କିନ୍ତୁ ଯେଉଁମାନେ ଅର୍ଜୁନ ପଚାରିଥିଲେ, ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରିକି କରୁଛନ୍ତି ପୂଜା, ତାଙ୍କର କ'ଣ, ତାଙ୍କର ସ୍ଥିତି କ'ଣ, ତେଣୁ ଭଗବାନ ତାପରେ କହିଲେ ଯେ ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କରୁଛନ୍ତି ସେମାନେ ହେଉଛନ୍ତି ଅସୁର, ସେମାନେ ହେଉଛନ୍ତି ଅସୁର, ଶାସ୍ତ୍ରବିଧି ଉଲ୍ଲଂଘନ କରି ପୂଜା କରୁଛନ୍ତି। ତେଣୁ ଇଏ ସେହିଭଳି ଭାବରେ ଯଦିଓ ଦେବତାମାନଙ୍କ ପୂଜା ଶାସ୍ତ୍ରରେ ଅନୁମୋଦନ କରାଯାଇଛି, କିନ୍ତୁ ଶାସ୍ତ୍ରବିଧି ଉଲ୍ଲଂଘନ କରି କେମିତି ପୂଜା କରୁଛନ୍ତି ଦେବତାମାନଙ୍କର, ଏଇଟା ଗୋଟେ ପ୍ରଶ୍ନ ଆସିବ। ତେଣୁ ବାଣାସୁର ଶିବଜୀଙ୍କର ପୂଜା କରୁଥିଲେ, କିନ୍ତୁ ଶାସ୍ତ୍ରବିଧି ଉଲ୍ଲଂଘନ କରିକି କରୁଥିଲେ ଶିବଜୀଙ୍କ ପୂଜା, ଏ କ'ଣ ସେଇଟା। ଭଗବତ ଗୀତାରେ ତାର ଉତ୍ତର ଭଗବାନ ଦେଇଛନ୍ତି, ଭଗବତ ଗୀତାରେ ସେ କହୁଛନ୍ତି ଯେ ବି ଅନ୍ୟ ଦେବତା ଭକ୍ତା ଯଜନ୍ତେ ଶ୍ରଦ୍ଧାନୁତା ତେ ବି ମାମ ଏବେ କହନ୍ତେ ଯଜନ୍ତି ଅଭିଧିପୂର୍ବକମ୍, ବିଧିପୂର୍ବକମ୍ ଅଭିଧିପୂର୍ବକମ୍, ବେଦରେ ମଧ୍ୟ ବର୍ଣ୍ଣନା କରାଯାଇଛି ଦେବତାମାନଙ୍କ ପୂଜା, କିନ୍ତୁ କେମିତି ପୂଜା କରାଯିବ ସେଇଟା ସେମାନେ ଜାଣନ୍ତି ନାହିଁ। ସେମାନେ ପ୍ରାୟ ଅଧିକାଂଶ ଅଭିଧିପୂର୍ବକ ପୂଜା କରନ୍ତି। ଅଭିଧିପୂର୍ବକ ପୂଜା କହିଲେ କେଉଁଟା ନା ସେଇଟା ମାନେ ବେଦରେ ଯଦିଓ ଦେବତାମାନେ ପୂଜା କରାଯାଇଛି, କିନ୍ତୁ କିଭଳି ପୂଜା କରାଯିବ ସେଇଟା ସେମାନେ ବୁଝିନାହାନ୍ତି। ସେମାନେ ଦେବାଦେବୀମାନଙ୍କୁ ପୂଜା କରୁଛନ୍ତି, ଅଭିଧିପୂର୍ବକ ପୂଜା କରୁଛନ୍ତି, ବିଧିପୂର୍ବକ ପୂଜା କେଉଁଟା, ନା ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଲେ ଯେମିତି ସେ କହୁଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ କା ଛାଇ ବଜସ୍ୟ ଭୁବନାନି ବିଭର୍ତ୍ତି ଦୁର୍ଗା ଇଚ୍ଛାନୁରୂପ ଚେଷ୍ଟତି ସା ଗୋବିନ୍ଦମାଦି ପୁରୁଷଂ ତମହଂ ଭୟାମି। ଦୁର୍ଗାଦେବୀଙ୍କ ପୂଜା ସମସ୍ତେ କରୁଛନ୍ତି, କିନ୍ତୁ ପ୍ରାୟ ଅଭିଧିପୂର୍ବକ ପୂଜା କରୁଛନ୍ତି, କିନ୍ତୁ ବିଧିପୂର୍ବକ ପୂଜା ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ କହିଛନ୍ତି। ଏ ଦୁର୍ଗାଦେବୀ ଯିଏକି ସୃଷ୍ଟି ସ୍ଥିତି ପ୍ରଳୟ ସବୁ କରୁଛନ୍ତି, କିନ୍ତୁ ସେ ଛାଇ ବଜସ୍ୟ ଭୁବନାନି ବିଭର୍ତ୍ତି ଦୁର୍ଗା, ଦୁର୍ଗାଦେବୀ ଯେଉଁ କାର୍ଯ୍ୟ କରୁଛନ୍ତି ଭଗବାନଙ୍କ ଇଚ୍ଛା ଅନୁସାରେ କରୁଛନ୍ତି, ତେଣୁ ଏ ଦୁର୍ଗାଦେବୀଙ୍କ ପୂଜା ମାଧ୍ୟମରେ ସେ ଭଗବାନ ପୂଜା କରୁଛନ୍ତି। ଗୋବିନ୍ଦ ମହାଦି ପୁରୁଷଙ୍କୁ ତମ ଭଜାମି, ସେହିଭଳି ଭାବରେ ଶିବଜୀଙ୍କର ପୂଜା ମଧ୍ୟ ବ୍ରହ୍ମା କହିଛନ୍ତି। କ୍ଷୀରଂ ଯଥା ଦଧି ବିକାରଂ ବିଶେଷ ଯୋଗାତ୍ ସଞ୍ଜାୟତେ ନହି ତଥା ପୃଥଗସ୍ତି ହେତୁ ଯାହା ସମ୍ଭୂତାମପି ତସ୍ୟ ସମୁପୈତି କାର୍ଯ୍ୟାତ୍ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଶିବଜୀ ସିଏ ବିଷ୍ଣୁ, କିନ୍ତୁ ତମ ଗୁଣକୁ ଯେତେବେଳେ ଆଶ୍ରୟ କରି ଆସୁଛନ୍ତି ସେ ଆଉ ବିଷ୍ଣୁଙ୍କର କାର୍ଯ୍ୟ କରିବେ ନାହିଁ, ସେ ଶିବଜୀଙ୍କର କାର୍ଯ୍ୟ କରିବେ। ଯେମିତି କ୍ଷୀରରେ ଦହି ପକାଇଦେଲେ, ଅମ୍ଳ ପକାଇଦେଲେ ସେ ଦହିରେ ପରିଣତ ହୋଇଯାଉଛି, ଆଉ ସେ କ୍ଷୀରର କାର୍ଯ୍ୟ କରିପାରିବ ନାହିଁ। ସେହିଭଳି ଭାବରେ ଶିବଜୀ ତମଗୁଣକୁ ଆଶ୍ରୟ କରିକରି ସେ ଆଉ ବିଷ୍ଣୁଙ୍କର କାର୍ଯ୍ୟ କରିପାରିବେ ନାହିଁ। ସେ ଶିବଜୀଙ୍କର କାର୍ଯ୍ୟ ଅଲଗା ପ୍ରଳୟ କରିବେ, ଧ୍ୱଂସ କରିବେ, ସେ ଆଉ ପାଳନ କରିପାରିବେ ନାହିଁ, ବିଷ୍ଣୁ ପାଳନ କରୁଛନ୍ତି। ତେଣୁ ଶିବଜୀଙ୍କର ଏହିଭଳି ଭାବରେ ଆମେ ଦେଖୁଛେ, ବହୁତ ଉଦାହରଣ ରହିଛି ଯେଉଁମାନେ ବିଧିପୂର୍ବକ ପୂଜା କରୁ ଶିବଜୀଙ୍କର।
ଜୟ ଜୟ ଗୋପେଶ୍ୱର ବୃନ୍ଦାବନ ମାଝ, ଜୟ ଜୟ ଗୋପେଶ୍ୱର ମାଝ, ଜୟ ଜୟ କୃଷ୍ଣ ସଖା ବଟୁ ଦ୍ୱିଜ ରାଜ, ଜୟ କୃଷ୍ଣ ସଖା ବଟୁ ଦ୍ୱିଜ ରାଜ।
ବଟୁ ଦ୍ୱିଜରାଜ କିଏ? ବଟୁ ଦ୍ୱିଜରାଜ ହେଉଛି ମଧୁମଙ୍ଗଳ। ତେଣୁ ଏଇଭଳି ଭାବରେ ଶିବଜୀଙ୍କର ଆରାଧନା କରୁଥିଲେ ବୈଷ୍ଣବମାନେ, ବୃନ୍ଦାବନବାସୀମାନେ, ଭଗବାନଙ୍କର ନିଜ ଜନମାନେ ଶିବଜୀଙ୍କ ପୂଜା କରୁଛନ୍ତି। ସେହିଭଳି ଭାବରେ କାତ୍ୟାୟନୀ ଦେବୀଙ୍କର ପୂଜା ମଧ୍ୟ କରୁଥିଲେ ଗୋପୀମାନେ, କିନ୍ତୁ ଅଧିକାଂଶ ଲୋକ ଏ ଯେଉଁ ପୂଜା କରନ୍ତି ଶିବଜୀଙ୍କର, ସେମାନଙ୍କର ବିଭିନ୍ନ ପ୍ରକାର କାମନା ଥାଏ। ସେଇଥିପାଇଁ ଶିବଜୀଙ୍କର ଦୁଇ ପ୍ରକାର କୃପା ରହିଛି, ଗୋଟେ ହେଉଛି ସକପଟ କୃପା, ଗୋଟେ ହେଉଛି ଅକପଟ କୃପା। କପଟ ଯୁକ୍ତ କୃପା ଆଉ ଗୋଟେ ହେଉଛି କପଟ ନଥାଇକରି କୃପା କରିବେ, ଏଇଟା ହେଉଛି ପ୍ରକୃତ କୃପା। ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶମ୍ଭୁଜୀ, ଶିବଜୀ। ତେଣୁ ଯେଉଁମାନେ ତାଙ୍କର ଆରାଧନା କରିବେ ସେମାନେ ଭଗବାନଙ୍କ ଭକ୍ତ ହେବେ, ଭଗବାନ ଭକ୍ତରେ ପରିଣତ ହେବେ। ଯେମିତି ଆମ ଉଦାହରଣ ରହିଛି ଶିବଜୀଙ୍କର, ଜଣେ କାଶୀରେ, କାଶୀରେ ଶିବଜୀଙ୍କର ବହୁତ ପ୍ରଭାବ ରହିଛି, ବିଶ୍ୱନାଥ ରହିଛନ୍ତି, କାଶୀ ବିଶ୍ୱନାଥ ପ୍ରସିଦ୍ଧ। ତେଣୁ ସେଠି ଯେଉଁ ରହିଛନ୍ତି ଜଣେ ବ୍ରାହ୍ମଣ, ତାଙ୍କ ପୂଜା କରୁଥିଲେ, କିନ୍ତୁ ସିଏ ବିଧିପୂର୍ବକ ପୂଜା କରୁଥିଲେ। ତେଣୁ ଶିବଜୀଙ୍କର ଅକପଟ କୃପା ସେ ପ୍ରାପ୍ତ ହୋଇଥିଲେ। ତେଣୁ ସେ ତାଙ୍କୁ କହିଲେ, ତୁମେ ଯାହା ହେଉ, ବହୁତ ଦରିଦ୍ର ବ୍ୟକ୍ତି ସେ ଥିଲେ, ତାଙ୍କର ସବୁ ତାଙ୍କର ଏଇ ଯେଉଁ ଦାରିଦ୍ରତାକୁ ଦୂର କରିବା ପାଇଁ ଶିବଜୀ ତାଙ୍କୁ କହିଲେ, ତୁମେ ଯାଅ ବୃନ୍ଦାବନକୁ, ବୃନ୍ଦାବନକୁ ଯାଇକରି ସନାତନ ଗୋସ୍ୱାମୀଙ୍କର ପାଖକୁ ମାଗିବ, ସେ ତୁମକୁ ଦୁଇ ଧନ ପ୍ରଦାନ କରିବେ। ତେଣୁ ଏହିଭଳି ଭାବରେ ସେ ଆସିଲେ, କାଶୀରୁ ଆସିଲେ, ବୃନ୍ଦାବନକୁ ଆସିଲେ। ବୃନ୍ଦାବନରେ ଯାଇକରି ସେ ଦେଖିଲେ କେଉଁଠି ରହିଛନ୍ତି ସନାତନ ଗୋସ୍ୱାମୀଙ୍କର ତ ନାହିଁ ଆଡ୍ରେସ୍। ତେଣୁ ବୁଝାବୁଝି କରି ଯାଇ ପହଞ୍ଚିଗଲେ ସନାତନ ଗୋସ୍ୱାମୀ ପାଖରେ, ଗୋଟିଏ କୁଡ଼ିଆରେ ସେ ବସିଛନ୍ତି, ଭଗବାନଙ୍କ ହରି ଭଗବାନଙ୍କ ଧ୍ୟାନରେ ରତ ରହିଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରା। ତେଣୁ ତାଙ୍କ ପାଖରେ ଯାଇ ତାଙ୍କୁ ପ୍ରଣାମ କରିକି କହିଲେ, ପ୍ରଭୁ ମୋତେ ଶିବଜୀ କରିଛନ୍ତି, ଆଦେଶ ଦେଇଛନ୍ତି, ଆପଣ ମୋତେ କିଛି ଧନ ପ୍ରଦାନ କରନ୍ତୁ। ତେଣୁ ଇଏ କହିଲେ ସନାତନ ଗୋସ୍ୱାମୀ କହିଲେ, ମୋର କ'ଣ ଧନ ରହିଛି? ମୋର ଧନ ହେଉଛି କମଣ୍ଡଳୁ ଆଉ କୋପିନି, ତୁମେ କ'ଣ ନେବ? ତେଣୁ ସେ କହିଲେ, ମୋତେ ଭଗବାନ କହିଛନ୍ତି, ପ୍ରଭୁ କହିଛନ୍ତି, ଆପଣ କିଛି ଧନ ଦିଅନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଖରେ କିଛି ଧନ ରହିଛି। ତେଣୁ ସେ କହିଲେ, ଠିକ୍ ଅଛି, ମୋର ମନେ ପଡ଼ିଲା, ମୁଁ ଗୋଟେ ଦିନ ଯାଉଥିଲି ସ୍ନାନ କରିବା ପାଇଁ ଯମୁନା ନଦୀରେ, ଗୋଟେ ସ୍ପର୍ଶମଣି ପଥର ଗୋଟେ ମୋର ପାଦ ପାଖେ ପଡ଼ିଥିଲା, ତାକୁ ମୁଁ ସେଇ ପକାଇ ଦେଇଛି, ସେ ଯେଉଁ ମଇଳାଟା ସବୁ ଜାଗା ରହିଛି ଗାର୍ବେଜ୍ରେ, ସେଇଠି ପକାଇ ଦେଇଛି, ତୁମେ ଯାଉ ସେଠି ନେଇଯିବ। ତେଣୁ ସିଏ ଆସିକରି ଖୋଜିଲେ, ଦେଖିଲା ବେଳକୁ ପ୍ରକୃତ ଚିକ୍ ଚିକ୍ କରୁଛି, ସ୍ପର୍ଶମଣି ଆମେ ଦେଖିନୁ କେମିତି ସ୍ପର୍ଶମଣି, କିନ୍ତୁ ଚିକ୍ ଚିକ୍ କରୁଛି ବୋଲି ଆମେ ଶୁଣିଛୁ। ତାକୁ ରଖିଲେ ବହୁତ ଆନନ୍ଦରେ, ତାକୁ ନେଇକରି ଗଲେ, ମୁଣ୍ଡିଆ ମାରିକରି ଗଲେ, କିନ୍ତୁ ଶିବଜୀଙ୍କର ଅକପଟ କୃପା ସେ ପ୍ରାପ୍ତ ହୋଇଛନ୍ତି, ଏବଂ ଜଣେ ବୈଷ୍ଣବଙ୍କର ମଧ୍ୟ ସଙ୍ଗ ଲାଭ କଲେ। ତେଣୁ ଏହିଭଳି ଭାବରେ ତାଙ୍କର ମନର ପରିବର୍ତ୍ତନ ଆସିଲା, ଯାଉଛନ୍ତି ନେଇକରି ଭାବୁଛନ୍ତି ଏଇଟା ଯଦି ବହୁତ ମୂଲ୍ୟବାନ ହେଇଥାନ୍ତା, ବସ୍ତୁ ହେଇଥାନ୍ତା, ତାହେଲେ ସେ କାହିଁକି ଏଭଳି ଭାବରେ ମଇଳା ମଇଳା ଗଦାରେ ପକାଇଛନ୍ତି ସେଇଟାକୁ, ବା ଗାର୍ବେଜରେ କାହିଁକି ପକାଇଛନ୍ତି? ଏଇଭଳି ଭାବେ ଚିନ୍ତା କରି କହିଲେ, ନିଶ୍ଚିନ୍ତ ଭାବରେ ତାଙ୍କଠାରୁ ଆଉଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ଅଛି, ଯେଉଁକୁ ସେ ମୋତେ ଦେଉନାହାନ୍ତି, ଠକି ଦେଇଛନ୍ତି। ତେଣୁ ଶିବଜୀ ମୋତେ କହିଛନ୍ତି ମୋତେ ସେ ପ୍ରଦାନ କରିବେ। ତେଣୁ ସେ ଆସିଲେ, ପୁଣି ଥରେ ଆସି କହିଲେ ତାଙ୍କୁ ସନାତନ ଗୋସ୍ୱାମୀ କହିଲେ, କ'ଣ ହେଲା, ପୁଣି କାଇଁ ଆସିଲ? ନା ପ୍ରଭୁ, ଏଇଟା ପ୍ରକୃତରେ ମୂଲ୍ୟବାନ ବସ୍ତୁ ନୁହଁ, ଆପଣଙ୍କ ପାଖରେ ଆଉ କ'ଣ ରହିଛି ମୂଲ୍ୟବାନ ବସ୍ତୁ, ମୋତେ ସେଇଟା ଦିଅନ୍ତୁ। ନା ସେଇଟା ନେବ ନା ହଁ, ନା ଯଦି ନେବ ତାହେଲେ ଏଇଟାକୁ ଫିଙ୍ଗିବାକୁ ପଡ଼ିବ, ଫିଙ୍ଗିକି ଆସିଲେ ସେଇଟା ନେବ। ତେଣୁ ସେ ତାଙ୍କୁ ଫିଙ୍ଗିଦେଲେ। ଏଇଭଳି ଭାବରେ ଅକପଟ କୃପାପ୍ରାପ୍ତ ହୋଇଛନ୍ତି। ତେଣୁ ସେ ଯେତେବେଳେ ଫିଙ୍ଗିଦେଲେ, ସନାତନ ଗୋସ୍ୱାମୀ କହିଲେ, ଠିକ୍ ଅଛି, ଏଇଟା ଗ୍ରହଣ କର, ସବୁଠୁ ଶ୍ରେଷ୍ଠ ବସ୍ତୁ ହେଉଛି ଏଇଟା। ହରେ କୃଷ୍ଣ 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 ହରେ ହରେ, ରାମ 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 ହରେ। ତେଣୁ ଏଇଭଳି ଭାବରେ ସେ ଶିବଜୀଙ୍କର ଅକପଟ କୃପାପ୍ରାପ୍ତ ହୋଇକରି ଭଗବାନ ଭକ୍ତରେ ପରିଣତ ହୋଇଗଲେ। ସତଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ, ସତଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ, ତଥାପି ନା ହରେ କୃଷ୍ଣ ନାମର ସମାନ, ବିନା ହରେ କୃଷ୍ଣ ନାମର ସମାନ। ତେଣୁ ଏହାର ମୂଲ୍ୟ ଏଇଭଳି ଭାବରେ ରହିଛି, ଭଗବାନ ନାମର ମହାତ୍ମ୍ୟ ଏତେ ରହିଛି। ତେଣୁ ଏଇଭଳି ଭାବରେ ଅକପଟ କୃପା ପ୍ରାପ୍ତ ହୋଇଥିଲେ। ତେଣୁ ସକପଟ କୃପା ପ୍ରାପ୍ତ ହେବା ଭକ୍ତ ବହୁତ ରହିଛନ୍ତି, ଅସୁରମାନେ ପ୍ରାୟ ସକପଟ କୃପା ପ୍ରାପ୍ତ ହୁଅନ୍ତି। ଆମେ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ନାହିଁ। ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା 88 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସେ ବୃକାସୁର ସେ ଶିବଜୀଙ୍କୁ ଆରାଧନା କରିକି ଏତେ ତାଙ୍କୁ ସନ୍ତୁଷ୍ଟ କରିଦେଲେ, ଶିବଜୀ ତାଙ୍କୁ ଦେଲେ ଭର, କ'ଣ ଯାହା ମସ୍ତକରେ ହାତ ଦେବୁ ସେ ଧ୍ୱଂସ ହୋଇଯିବ, ଏଇଭଳି ଭାବରେ ସେ ବର ମାଗିଥିଲେ। ଏସବୁ କଥା ତ ଆପଣ ଜାଣନ୍ତି। ତେଣୁ ଏହିଭଳି ଭାବରେ ଇଏ ମଧ୍ୟ ସକପଟ କୃପା ପ୍ରାପ୍ତ ହୋଇଥିଲେ, ଅକପଟ କୃପା ପ୍ରାପ୍ତ ହୋଇନଥିଲେ। ଇଏ ଆମର ବାଣାସୁର ଆଙ୍କର ଶିବଜୀଙ୍କର କାହିଁକି ଭଜନ କରୁଥିଲେ ନା, ତାଙ୍କ ପିତା ବଳି ମହାରାଜ ତାଙ୍କୁ ଭଗବାନଙ୍କୁ ସେ ସବୁକିଛି ପ୍ରଦାନ କଲେ, ତ୍ରିଲୋକକୁ ପ୍ରଦାନ କଲେ, କିନ୍ତୁ ସେ ତାଙ୍କୁ ବାନ୍ଧିଲେ, ସେ ତାଙ୍କୁ ବାନ୍ଧିଲେ। ଏଇଭଳି ଭାବରେ ସିଏ ଭଗବାନଙ୍କର ଭକ୍ତ ହେଲେ ନାହିଁ, ଆଚାର୍ଯ୍ୟମାନେ ତାଙ୍କୁ ଟୀକାରେ କହିଛନ୍ତି। ତେଣୁ ସେ ଶିବଜୀଙ୍କର ଭକ୍ତ ହେଲେ, ତେଣୁ ଯାହା ବି ହେଉ ଶିବଜୀଙ୍କ ଭକ୍ତ ହେଲେ, କିନ୍ତୁ ତାଙ୍କର ରହିଥିଲା କପଟ ଥିଲା, ସେଥିପାଇଁ ଶିବଜୀ ସକପଟ କୃପାପ୍ରାପ୍ତ ହୋଇଥିଲେ, 1000 ହସ୍ତ ପ୍ରାପ୍ତ ହୋଇଥିଲେ ଏବଂ ଏତେ ଶକ୍ତି ପ୍ରାପ୍ତ ହୋଇଥିଲେ ଯେ ପାହାଡ଼କୁ ସବୁ ଗୁଣ୍ଡୁଗୁଣ୍ଡା କରିଦେଉଥିଲେ। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ତାଙ୍କ ସହିତ ଯୁଦ୍ଧ କରିବା ପାଇଁ କେହି ସମକକ୍ଷ ହୋଇପାରୁନଥିଲେ। ତେଣୁ ସେ ଶିବଜୀଙ୍କୁ କହିଲେ, ପ୍ରଭୁ ମୋତେ ଏଇ ଯେଉଁ ବର ଦେଲେ, 1000 ହସ୍ତ ମୋତେ ପ୍ରଦାନ କଲେ, 2 ଆଗରୁ ଥିଲା, ଆଉ 998 ହସ୍ତ ଦେଲେ, ତେଣୁ ଇଏ ମୋ ଉପରେ ଭାର ହୋଇଯାଉଛି, ମୁଁ ଏଇଟା ଯୁଦ୍ଧ କରିପାରୁନାହିଁ, ମୋତେ ଭାର ଲାଗୁଛି ଏଇଟାକୁ। ତେଣୁ ମୋତେ ଉପଯୁକ୍ତ ଆପଣଙ୍କ ଛଡ଼ା ଆଉ କେହି ଉପଯୁକ୍ତ ନାହାନ୍ତି ମୋ ସହିତ ସମକକ୍ଷ ଯୁଦ୍ଧା ହେବା ପାଇଁ, ଏଇଭଳି ଭାବରେ ଶିବଜୀଙ୍କୁ କହିଲେ। ତେଣୁ ଶିବଜୀ କ୍ରୋଧ ପ୍ରକାଶ କରି କହିଲେ, ଆରେ ମୂର୍ଖ, ତୋର ଯେଉଁ ରହିଛନ୍ତି ତୋର ସମକକ୍ଷ ଯୋଦ୍ଧା ଆସି ପହଞ୍ଚିବେ, ଯେତେବେଳେ ତୋର ଯେଉଁ ରଥର ଯେଉଁ ରହିଛି ଧ୍ୱଜା ରହିଛି, ଯେତେବେଳେ ଭାଙ୍ଗିଯିବ, ଏଇଭଳି ଭାବରେ କହିଲେ। ତେଣୁ ଏଇଟାକୁ ଶୁଣିକରି ଇଏ ଖୁସି ହେଲେ ଦୁଃଖ କଲେ ନାହିଁ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି, ସର୍ବଥା ବିପରୀତାନ୍ ବୁଦ୍ଧିସା ପାର୍ଥ ତାମସୀ। ବୁଦ୍ଧିର ମଧ୍ୟ ବିଭିନ୍ନ ପ୍ରକାର ସାତ୍ତ୍ୱିକ ବୁଦ୍ଧି ରହିଛି, ରାଜସିକ ବୁଦ୍ଧି ରହିଛି, ତାମସିକ ବୁଦ୍ଧି ରହିଛି। ତେଣୁ ଯେଉଁଠାରେ ଚିନ୍ତା କରିବା କଥା, ଭୟଗ୍ରସ୍ତ ହେବା କଥା, ସେ ଆନନ୍ଦରେ ରହୁଛନ୍ତି। ଏଇଟାକୁ ଯେତେବେଳେ ଏ କଥାଟିକୁ ସେ କହିଲେ ତାଙ୍କର ମନ୍ତ୍ରୀ କୁମ୍ଭାଣ୍ଡକୁ, ତାଙ୍କ କୁମ୍ଭାଣ୍ଡଙ୍କର ପ୍ରକୃତରେ ଜ୍ଞାନ ଥିଲା, ସିଏ କହିଲେ, ଆଜ୍ଞା ଏଇଟା ଠିକ୍ କଥା ହେଲା ନା, ଇଏ ଅସୁବିଧା ହେବ, କିନ୍ତୁ ସିଏ ମନ ଖୁସି ତାଙ୍କର, ମୋର ସମକକ୍ଷ ଯୋଦ୍ଧା ଆସିବେ, ମୁଁ ତାଙ୍କ ସହିତ ଯୁଦ୍ଧ କରିବି, ଏଇଭଳି ଘଟଣା ହେଇଛି। ତେଣୁ ଏଇ କଥା ହେଇଛି, ଏଣେ ତାଙ୍କର କନ୍ୟା ଯେଉଁ ଉଷା ରହିଛନ୍ତି, ସିଏ ମଧ୍ୟ ଯେଉଁ ରହିଛନ୍ତି ମୋ ମା' ବା ପାର୍ବତୀ, ତାଙ୍କଠାରୁ ମଧ୍ୟ ସେ ବରପ୍ରାପ୍ତ ହୋଇଛନ୍ତି। ଗୋଟେ ଥର ସେ ଶିବ ପାର୍ବତୀଙ୍କର ମିଳନ ଦେଖିକିରି ଦେଖିଲେ ପାର୍ବତୀ ତାଙ୍କ ଉପରେ ଖୁସି ହେଇକିରି ତାଙ୍କୁ କହିଲେ ତୁମର ମଧ୍ୟ ଏହିଭଳି ଭାବରେ ମିଳନ ହେବ କହିଥିଲେ। ତାଙ୍କର ମଧ୍ୟ ସେ ଆଶୀର୍ବାଦ ପ୍ରାପ୍ତ ହେଇଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଯେଉଁ ରହିଛନ୍ତି କ'ଣ, ସେ ହେଉଛନ୍ତି ଲୀଳା ପୁରୁଷୋତ୍ତମ, ତାଙ୍କ ଲୀଳା ଏହିଭଳି ଭାବରେ ସଂଗଠିତ ହେଉଛି। ତେଣୁ ଉଷା ଗୋଟେ ଦିନ ରାତିରେ ଶୟନ କରିଥିଲେ, ତାଙ୍କର କନ୍ୟା ବାଳୀଙ୍କର ବାମନଙ୍କର କ'ଣ ତା ନା ବାଣାସୁରଙ୍କର କନ୍ୟା, ସେ ଶୟନ କରିଥିଲେ ତାଙ୍କର ଅନ୍ତପୁରରେ। ଗୋଟେ ଦିନ ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ସ୍ୱପ୍ନଟି ଦେଖିଲେ, ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ମିଳନ ହୋଇଥିଲା। ସେ ବ୍ୟକ୍ତି ହେଉଛନ୍ତି ଭଗବାନଙ୍କର ପୌତ୍ର ଅନିରୁଦ୍ଧଙ୍କର ପୁତ୍ର, ପ୍ରଦ୍ୟୁମ୍ନଙ୍କର ପୁତ୍ର ଅନିରୁଦ୍ଧ। ଏମାନେ ହେଉଛନ୍ତି ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ଚତୁର୍ଭୁଜ। ଭଗବାନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏହି ଚତୁର୍ଭୁଜ ରୂପରେ ଆସିଥିଲେ, ଏହି ଚତୁର୍ଭୁଜ ଅବତାର ଗ୍ରହଣ କରିଥିଲେ। ତେଣୁ ଅନିରୁଦ୍ଧ ହେଉଛନ୍ତି ସେହିଭଳି ଭାବରେ ଶତ୍ରୁଘ୍ନ। ତେଣୁ ଇଏ ଯେଉଁ ମିଳନ ହେଲା, ଚିତ୍ରଲେଖା ସବୁ ଚିତ୍ର ଆଙ୍କିକରି ଦେଖାଇଦେଲେ, ଚିତ୍ର ପ୍ରଦ୍ୟୁମ୍ନଙ୍କୁ ଅନିରୁଦ୍ଧଙ୍କୁ ଘିନି ଆସିଲେ। ଏସବୁ ଘଟଣା ହେଇଛି, ଅନିରୁଦ୍ଧଙ୍କୁ ଯେତେବେଳେ ଆଣିକି ପହଞ୍ଚାଇ ଦେଲେ, ଦ୍ୱାରକାରୁ ଉଠାଇକି ଘିନି ଆସିଲେ ଯୋଗଶକ୍ତି ବଳରେ। ଚିତ୍ରଲେଖା ଜଣେ ଯୋଗିନୀ, ତାଙ୍କ ଯୋଗଶକ୍ତି ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଆଣି ତାଙ୍କର ମିଳନ ହେଲା, ଉଷା ଏବଂ ବାଣ ଯେଉଁ ରହିଛନ୍ତି ଅନିରୁଦ୍ଧ, ବହୁତ ଅନେକ ଦିନ ବିତିଗଲା। ଏଇଟା ବର୍ଣ୍ଣନା କରେ ଯେ ଅନେକ ଦିନ ବିତିଗଲା, କେହି ତା ଭିତରେ ଯାଇପାରିବେନି। ଦୁଷ୍ପ୍ରେକ୍ଷେ ଏଠି କୁହାଯାଇଛି ନା, ଦୁଷ୍ପ୍ରେକ୍ଷା ସେ ଯେଉଁ ଉଷା ଯେଉଁ ଗୃହରେ ରହୁଥିଲେ, ସେଠି କୌଣସି ପୁରୁଷ ଲୋକ ପ୍ରବେଶ କରିପାରିବେ ନାହିଁ। ବାଣାସୁରଙ୍କର ଏତେ ଶକ୍ତି ଥିଲା, ଦେବତାମାନେ ଭୟ କରି ରହୁଥିଲେ, ସବୁ ପ୍ରକାର ତାଙ୍କର ଐଶ୍ୱର୍ଯ୍ୟ ଥିଲା। ତେଣୁ ଏହିସବୁ ପ୍ରକାର ଐଶ୍ୱର୍ଯ୍ୟରେ ଏ ତ ଭଗବାନ ଅନିରୁଦ୍ଧ ହେଉଛନ୍ତି, ଭଗବାନ ହେଉଛନ୍ତି ମନର ମାଲିକ, ମନର ବା ଆମର ଯେଉଁ ରହିଛି ମନ ବନ ବୁଦ୍ଧି ଅହଙ୍କାର ଏବଂ ଚିତ୍ତ, ଏଇ ଚାରୋଟିର ଯେଉଁ ଅଧିଷ୍ଠାତ ଦେବ ହେଉଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ତେଣୁ ମନର ସେ ହେଉଛନ୍ତି ଅଧିଷ୍ଠାତ ଦେବ ଅନିରୁଦ୍ଧ। ତେଣୁ ମନ ତାଙ୍କର କେତେ ଆନନ୍ଦ ନେଉଥିବ, ମନର ଦେବତା ସେ ତାଙ୍କ ପାଖରେ ରହିଛନ୍ତି। ତେଣୁ ଏହିଭଳି ଭାବରେ ତାଙ୍କର ଦିନ ଆନନ୍ଦ ଦିନକୁ ଦିନ ବୃଦ୍ଧି ହେବା ପାଇଁ ଲାଗିଲା। ଦୁଇ ଜଣଙ୍କ ଯେଉଁ ମିଳନ ହୋଇଥିଲା, ମିଳନରେ ଯେଉଁ ମିଳନ ଆନନ୍ଦ ଉପଭୋଗ କରୁଥିଲେ, ବଢ଼ି ବଢ଼ିକ ଯାଉଥିଲା। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଅନିରୁଦ୍ଧ ଜାଣିପାରିଲେ ନାହିଁ ଏଇଟା ଦିନ ନା ରାତି, ଜାଣିପାରିଲେ ନାହିଁ। ଏବଂ କେତେ ଦିନ ବିତିଗଲାଣି, ତାଙ୍କର ଅନେକ ପତ୍ନୀ ସବୁ ରହିଛନ୍ତି, କିନ୍ତୁ ତାଙ୍କୁ ସବୁ ଭୁଲିଗଲେ, କେବଳ ଉଷାଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା। ଉଷା ସେହିଭଳି ଭାବରେ ଭଗବାନଙ୍କୁ ସେବା କରୁଥିଲେ, ଆନନ୍ଦ ଆନନ୍ଦ ପ୍ରାପ୍ତ ହେଉଥିଲେ। ଭଗବାନଙ୍କ ସହିତ ଜଣେ ଭକ୍ତ ଯୁକ୍ତ ହେଲେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା, ଭୌତିକ ଜଗତରେ ସମସ୍ତେ ଚାହୁଁଛନ୍ତି ଆନନ୍ଦ ପ୍ରାପ୍ତ ହେବା ପାଇଁ, କିନ୍ତୁ ଜାଣିପାରୁନାହାନ୍ତି କେମିତି ଆନନ୍ଦ ପ୍ରାପ୍ତ ହେବେ। ସେମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆନନ୍ଦ ପ୍ରାପ୍ତ, ଏଇ ଯେଉଁ ଇନ୍ଦ୍ରିୟମାନେ କହିଲେ ଯେଉଁମାନେ ଏ ଯେଉଁ ରହିଛନ୍ତି କ'ଣ, ଇନ୍ଦ୍ରିୟ ହେଉଛନ୍ତି ଦୋଷଯୁକ୍ତ ଇନ୍ଦ୍ରିୟ, ଭୌତିକ ଦୋଷଯୁକ୍ତ ଇନ୍ଦ୍ରିୟ ଥିବାରୁ ଏ ଭୌତିକ ଦୋଷଯୁକ୍ତ ଇନ୍ଦ୍ରିୟରେ କିଭଳି ଭାବରେ ଆନନ୍ଦ ପ୍ରାପ୍ତ ହୋଇପାରିବେ। ସେମାନଙ୍କର ସମସ୍ତ ଚେଷ୍ଟା ବିଫଳ ହେଉଛି, ସମସ୍ତେ ଚେଷ୍ଟା କରୁଛନ୍ତି ସୁଖାୟ କର୍ମାଣି କରୋତି ଲୋକେ ନତେ ସୁଖଂ ବାନ୍ୟ ଦୁପାରମଂ ବା ବିନ୍ଦେତ ଭୂୟ ତତଏବ ଦୁଃଖଂ ଯଦତ୍ର ଯୁକ୍ତଂ ଭଗବାନ ବଦେନା। ଏଇ କଥାଟି ପ୍ରଶ୍ନଟି ପଚାରିଥିଲେ ମୈତ୍ର ବିଦୁର, ମୈତ୍ରଙ୍କୁ ପଚାରିଥିଲେ ବିଦୁର, ଭାଗବତ ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରି ଦ୍ୱିତୀୟ ଶ୍ଳୋକରେ ଏଇଟା କୁହାଯାଇଛି। ଯେ ପ୍ରଥମେ ଯେ ଏଇ କଥା କହିଥିଲେ, ସମସ୍ତେ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସୁଖ କେମିତି ପ୍ରାପ୍ତ ହେବେ ଜାଣିନାହାନ୍ତି। ସେମାନେ ବହୁତ ପ୍ରକାର ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ସୁଖ ପ୍ରାପ୍ତ ହୋଇପାରୁନାହାନ୍ତି କି ଦୁଃଖରୁ ନିବୃତ୍ତ ହୋଇପାରୁନାହାନ୍ତି, ବରଂ ତାଙ୍କର ଦୁଃଖ ବଢ଼ି ବଢ଼ିକା ଯାଉଛି ଏଇଭଳି ଭାବରେ। ତେଣୁ କ'ଣ କରା, ଯତତ୍ର ଯୁକ୍ତମ କ'ଣ କରାଗଲେ ଜଣେ ଆନନ୍ଦ ପାଇବ, ତାହାର ଉତ୍ତର ମୈତ୍ରମଣି ତୃତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ତାର ଉତ୍ତର ଦେଇଛନ୍ତି ଦ୍ୱିତୀୟ ନମ୍ବର ଶ୍ଳୋକରେ। ଯିଏ ଯେଉଁ କର୍ମ କରୁଛନ୍ତି କରନ୍ତୁ, କିନ୍ତୁ ଏ କର୍ମ ଦ୍ୱାରା ସେମାନେ ଭଗବାନ ସହିତ ଭଗବାନଙ୍କୁ ଅର୍ପଣ କରିବେ, ଭଗବାନଙ୍କ ସହିତ ଯୁକ୍ତ ହେବେ। ଏଇଟା ଭଗବାନ ସହିତ ଯୁକ୍ତ ହେଲେ ଭଗବାନ ହେଉଛନ୍ତି ଆନନ୍ଦ ଘନ, ତାଙ୍କ ସହିତ ଯୁକ୍ତ ହେଲେ ଆମେ ଆନନ୍ଦ ପ୍ରାପ୍ତ ହେବା। ତାଙ୍କ ସହିତ ଯଦି ଆମେ ଯୁକ୍ତ ନ ହେବା, ଯେଉଁ ଭଗବତ ଗୀତାରେ ଭଗବାନ କହିଲେ ନାସ୍ତି ବୁଦ୍ଧି ରଯୁକ୍ତସ୍ୟ ନ ଚା ଯୁକ୍ତସ୍ୟ ଭାବନା ନ ଚା ଭାବେତ ଶାନ୍ତି ଅଶାନ୍ତି ସୁକୃତ ସୁଖମ, କେମିତି ଜଣେ ସୁଖ ପ୍ରାପ୍ତ ହେବ। ନାସ୍ତି ବୁଦ୍ଧି ରଯୁକ୍ତସ୍ୟ, ଆମର ବୁଦ୍ଧି ଭଗବାନ ସହିତ ଯୁକ୍ତ ହେଇନାହିଁ। ନ ଚା ଯୁକ୍ତସ୍ୟ ଭାବନା, ଆମର ଭାବନା ମଧ୍ୟ ବା ଯେଉଁ ଚିନ୍ତା ଯେଉଁ କରୁଛେ ସେଇଟା ମଧ୍ୟ ଭଗବାନ ସହିତ ଯୁକ୍ତ ହେଇନାହିଁ। ନ ଚା ଭାବତ ଶାନ୍ତି, ତେଣୁ ଭଗବାନ ସହିତ ଯୁକ୍ତ ନ ହେଇଥିବାରୁ ଆମେ କେମିତି ଶାନ୍ତିପ୍ରାପ୍ତ ହେଇପାରିବା। ଅଶାନ୍ତ ସେ କୁତଃ ସୁଖମ୍, ଆଉ ଜଣେ ଯଦି ଶାନ୍ତିପ୍ରାପ୍ତ ନ ହେଇପାରିବ ତାହେଲେ ସେ ସୁଖ କେମିତି ପ୍ରାପ୍ତ ହେବ। ଏଇଭଳି ଭାବରେ ଭଗବାନ କେମିତି ଆମେ ସୁଖରେ ରହିବା। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ହେବେ। ସମସ୍ତେ ସୁଖରେ ରହିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି, କିନ୍ତୁ ଲୋକମାନେ ଏଇ ଶାସ୍ତ୍ର ପଢ଼ୁନାହାନ୍ତି, ଅଧ୍ୟୟନ କରୁନାହାନ୍ତି, ବା ଏସବୁ ବିଷୟରେ ଜାଣୁନାହାନ୍ତି। ଶାସ୍ତ୍ର ପଢ଼ିଲେ ମଧ୍ୟ ସେମାନେ ବୁଝିପାରିବେ ନାହିଁ, ଶାସ୍ତ୍ରରେ ଏଭଳି ବସ୍ତୁ କଥା ରହିଛି ବୁଝିପାରିବେ ନାହିଁ, ସନ୍ଦେହ ହେବ ତାଙ୍କର, ବୁଝିପାରିବେ ନାହିଁ। ଏହିସବୁ ମନଗଢ଼ା କଥା ମାଇଥୋଲୋଜି ବୋଲି କହିବେ ଆମର ଶାସ୍ତ୍ରକୁ, ସେମାନେ କହନ୍ତି, ଅନ୍ୟ ଅଧିକାଂଶ ଲୋକ କହନ୍ତି ମାଇଥୋଲୋଜି, ଏ ମନଗଢ଼ା କଥା, ଏ ମନଗଢ଼ା କଥା କାହିଁକି ସେମାନେ ଭାବୁଛନ୍ତି ନା, ସେମାନେ ପ୍ରକୃତରେ ଏ ଶାସ୍ତ୍ରକୁ ଠିକ୍ ଭାବରେ ଶୁଣିନାହାନ୍ତି। ଶାସ୍ତ୍ରକୁ ବୁଝିବା ପାଇଁ ହେଲେ ଜଣେ ଗୁରୁଙ୍କର ଶରଣରେ ଯିବାକୁ ପଡ଼ିବ। ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ, ଯାଅ ଭାଗବତ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ଏକାନ୍ତ ଆଶ୍ରୟ ଚୈତନ୍ୟ ଚରଣେ। ତେଣୁ ଭାଗବତ ଏଇଭଳିଆ ବୁଝିବାକୁ ପଡ଼ିବ, ଆଉ ମନରେ ପଢ଼ିକି ବୁଝିପାରିବ ନାହିଁ, ଯେଉଁ ସନ୍ଦେହ ଆସିବ। ବହୁତ କଥା ରହିଛି ଭାଗବତରେ, ଯେଉଁ ତା'ର ଆକ୍ଷରିକ ଅର୍ଥକୁ ଯଦି ନେବା ତା'ହେଲେ ସେ ଠିକ୍ ଭାବରେ ଅର୍ଥଟା ପ୍ରକାଶ ପାଇବ ନାହିଁ। କେଉଁଠି ମୁଖ୍ୟ ଅର୍ଥ ନେବାକୁ ପଡ଼ିବ, କେଉଁଠି କୌଣ ଅର୍ଥ ନେବାକୁ ପଡ଼ିବ। ଏହି ପ୍ରସଙ୍ଗରେ ଗୋଟେ କଥା ଆସେ, ଯେଉଁ ରାମାନୁଜାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟଙ୍କର ଗୁରୁ ଯମୁନାଚାର୍ଯ୍ୟ, ଯମୁନାଚାର୍ଯ୍ୟ ଯେତେବେଳେ ତାଙ୍କର ଗୁରୁଙ୍କ ଠାରୁ ତାଙ୍କ ସେବା କରୁଥିଲେ, ସେହି ସମୟରେ ସେ ହେଉଛନ୍ତି ମାୟାବାଦ, ମାୟାବାଦ ଶଙ୍କରାଚାର୍ଯ୍ୟଙ୍କ ଧାରା ସେମାନେ। ତେଣୁ ସେ ଜଣେ ତାଙ୍କର ଜଣେ ଆଉ ଜଣେ ଶିଷ୍ୟ ଆସି ପଚାରିଲେ ତାଙ୍କ ଗୁରୁଙ୍କୁ, କହିଲେ ଇଏ ଗୋଟେ ରହିଛି ଉପନିଷଦରେ ଗୋଟେ ଶବ୍ଦ ରହିଛି କପ୍ୟାସ, ଭଗବାନଙ୍କ ମୁଖକୁ ବର୍ଣ୍ଣନା କରାଯାଏ, ତୁଳନା ଦିଆଯାଉଛି କପ୍ୟାସ ସହିତ ତୁଳନା କରାଯାଇଛି। ତେଣୁ ସେ ବୁଝିପାରିଲେନି କପ୍ୟାସର ଅର୍ଥ କ'ଣ ପଚାରିଲେ ତାଙ୍କୁ। ତେଣୁ ଇଏ ଯମୁନାଚାର୍ଯ୍ୟ ତାଙ୍କର ଗୁରୁଙ୍କର ସେବା କରୁଥିଲେ, ଏହି ସମୟରେ ତାଙ୍କ ଗୁରୁ କହିଲେ, କହିଲେ କପ୍ୟାସ ଅର୍ଥ ହେଉଛି କପି ଅର୍ଥ ହେଉଛି ମାଙ୍କଡ଼, ଆସ ଅର୍ଥ ହେଉଛି ତାଙ୍କର ପିଚା। ତେଣୁ ଭଗବାନଙ୍କ ମୁଖ କିଭଳି ଭାବରେ ନା ମାଙ୍କଡ଼ର ପିଚା ଭଳି, ଏଇଭଳି ଭାବ ସେ ବର୍ଣ୍ଣନା କଲେ। ଏଇଟାକୁ ଶୁଣିକିରି ଯମୁନାଚାର୍ଯ୍ୟଙ୍କର ଚକ୍ଷୁରୁ ଲୋତକ ବାହାରି ପଡ଼ିଲା, ଅଶ୍ରୁ ନିର୍ଗତ ହେଲା, ତାଙ୍କ ଶରୀର ଗୁରୁଦେବଙ୍କ ଶରୀରରେ ପଡ଼ିଲା, ଜଙ୍ଘରେ ପଡ଼ିଲା। ତେଣୁ ସିଏ ଦେଖିଲେ କ'ଣ ହେଲା, ଏଭଳି କହିଲେ କ'ଣ ପାଇଁ ତୁମେ କନ୍ଦନ କରୁଛ ନା ଗୁରୁଦେବ, ଆପଣ ଯେଉଁ ଏଇ ଯେଉଁ ଶବ୍ଦର ବର୍ଣ୍ଣନା କଲେ, ବ୍ୟାଖ୍ୟା କଲେ, ଏଇଟା ମୋତେ ଭାରି ଦୁଃଖ ଲାଗୁଛି, ତେଣୁ ମୋର କନ୍ଦନ କରୁଛି ନା। ଆଠଟା କ'ଣ ଅଲଗା ଅଛି ବ୍ୟାଖ୍ୟା, କ'ଣ ବ୍ୟାଖ୍ୟା କଲେ ଦେଖିବା ଶୁଣିବା କ'ଣ ଅଛି ତା'ର। ତେଣୁ ସେ ତା ବ୍ୟାଖ୍ୟା କଲେ କପ୍ୟାସ, ଏଇଭଳି ଭାବରେ କହିଲେ ଜଳ, ଏଇଭଳି ଭାବରେ କରିକିରି ସେ ତ ଜଳକୁ ଯେ ଶୁଖେଇ ଦିଏ, ଏଇ ଯେଉଁ ଏଇଭଳି ଚନ୍ଦ୍ର, ଏଇ ଯେଉଁ ରହିଛନ୍ତି ପଦ୍ମ, ତାର ବ୍ୟାଖ୍ୟା କଲେ ତାର ଅର୍ଥ ହେଉଛି ପଦ୍ମ। ତେଣୁ ଭଗବାନ ମୁଖ ପଦ୍ମ ଭଳି ସୁନ୍ଦର, ଯମୁନାଚାର୍ଯ୍ୟ ରାମାନୁଜାଚାର୍ଯ୍ୟ ନା କି ରାମାନୁଜାଚାର୍ଯ୍ୟ ତାଙ୍କର ଗୁରୁ, ଯମୁନାଚାର୍ଯ୍ୟ ତାଙ୍କ ଗୁରୁ, କିନ୍ତୁ ଆଉ ଜଣେ ମଧ୍ୟ ଗୁରୁ ଥିଲେ ନାଇଁ କି, ତାଙ୍କର ଅନେକ ଗୁରୁ ଥିଲେ, ସେ ବ୍ୟାଖ୍ୟା କଲେ, ସେ ବ୍ୟାଖ୍ୟା କରିଥିଲେ ଏଇ ମାଙ୍କଡ଼ର ପିଚା ଭଳି। ତେଣୁ ସେ ସେଇଟାକୁ ଯେଉଁ ରହିଛନ୍ତି ଇଏ ରାମାନୁଜାଚାର୍ଯ୍ୟ ତାକୁ ବ୍ୟାଖ୍ୟା କଲେ, କପ୍ୟାସ କହିଲେ ଏ ପଦ୍ମ, ଭଗବାନ ମୁଖ ପଦ୍ମ ଭଳି ସୁନ୍ଦର ଦେଖିବା ପାଇଁ, ଏଭଳି ଭାବରେ ରହିଛି। ତେଣୁ ଭାଗବତ ଆମର କୁହନ୍ତୁ, ବେଦରେ କୁହନ୍ତୁ, ସବୁଠି ହିଁ ରହିଛି, ଯେଉଁ ଅର୍ଥ ସବୁ ରହିଛି ତାକୁ ଆମେ ବୁଝିପାରିବା ନାହିଁ। ଯମୁନାଚାର୍ଯ୍ୟ ନା ଅରୁଣାଚାର୍ଯ୍ୟ ମୋର ମନେ ପଡ଼ୁଥିବା ଆଜ୍ଞା 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 ସୂର୍ଯ୍ୟ ପଦ୍ମ ସୂର୍ଯ୍ୟଙ୍କ ପ୍ରତି ଆକର୍ଷିତ ରହିଛନ୍ତି ନା, ତେଣୁ ସେଇଟାକୁ ସେ ବଂଶ ବ୍ୟାଖ୍ୟା କରି ସେଇଟା ବାହାର କରିଛନ୍ତି ସେଇଟାକୁ। ଆଜ୍ଞା, ତେଣୁ ଏକ ଯଦି ଆମେ ଆକ୍ଷରିକ ଅର୍ଥ ନେବା ତାର ଅଲଟା ଶବ୍ଦ ଆସିବ, ପ୍ରକୃତ ଶବ୍ଦ ଆସିବ ନାହିଁ। କେଉଁଠି ଶବ୍ଦକୁ ଗୋପନ, ପ୍ରକୃତ ତଥ୍ୟକୁ ଗୋପନ କରାଯାଇଛି, କେଉଁଠି ପ୍ରକୃତ ତଥ୍ୟକୁ ପ୍ରକାଶ କରାଯାଇଛି। ଯେମିତି ଆମେ ଦେଖିବା ଭଗବତ ଗୀତା, ଭଗବତ ଗୀତା ମଧ୍ୟ ଆମେ ନିଜେ ପଢ଼ିଲେ ବୁଝିପାରିବା ନାହିଁ, କାହିଁକି ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି କ'ଣ ନା, ସିଏ ହେଉଛି ରହସ୍ୟ, ରହସ୍ୟ ରହସ୍ୟ ସେଠି ରହିଛି, ବୁଝିପାରିବା ନାହିଁ କିଭଳି ଭାବରେ ସବୁ କରାଯିବ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟ କହିଲେ, ଏବଂ ପରମ୍ପରା ପ୍ରାପ୍ତ ଏବଂ ରାଜର୍ଷ ବିଦୁଷ କାଳ ନିୟମତା ଯୋଗ ନଷ୍ଟ ପରନ୍ତ ସୈବ ଆୟଂ ମହାତେଜ୍ୟ ଯୋଗ ପ୍ରକୃତ ପୁରାତନ ଭକ୍ତ ସିମେ ସକାଚନ୍ତି ରହସ୍ୟ ହେତୁ ଉତ୍ତମମ। ଏଠି ରହସ୍ୟ ରହିଛି ଭଗବତ ଗୀତାରେ। ଏ ଯେଉଁ ଆମର ପ୍ରଭୁପାଦ ମହାରାଜ ଭଗବତ ଗୀତାକୁ ତାର ବ୍ୟାଖ୍ୟା କରୁଛନ୍ତି, ସବୁ ଅଧିକାଂଶ ସମୟରେ ଦେଖିବା ଯେ ଭକ୍ତି ପ୍ରକାଶ କରୁଛନ୍ତି, ସବୁ ଶ୍ଳୋକରେ ଭକ୍ତିର ଅର୍ଥ ରହିଛି। କିନ୍ତୁ ଯେଉଁମାନେ ଜ୍ଞାନୀମାନେ ସେମାନେ ଦେଖିପାରନ୍ତି ନାହିଁ ସେଇଟା, ସେମାନେ ଜ୍ଞାନ ଅର୍ଥକୁ ପ୍ରକାଶ କରନ୍ତି। ଏହିଭଳି ଭାବରେ ଆମର ଅଦ୍ୱୈତାଚାର୍ଯ୍ୟ ଯେଉଁ ଥିଲେ, ଅଦ୍ୱୈତାଚାର୍ଯ୍ୟ ଭଗବତ ଗୀତାର ସବୁ ଶ୍ଳୋକରୁ ଭକ୍ତିର ଅର୍ଥକୁ ପ୍ରାପ୍ତ ହେଉଥିଲେ। ଭକ୍ତି ଅର୍ଥ, ଯେଉଁ ଶ୍ଳୋକର ଅର୍ଥ ଭକ୍ତି ପାଇପାରୁନଥିଲେ ସେଦିନ ସେ ଆଉ ଖାଦ୍ୟ ଗ୍ରହଣ କରୁନଥିଲେ, ଉପବାସ ରହୁଥିଲେ। ଏହିଭଳି ଭାବରେ ଗୋଟିଏ ଦିନ ମହାପ୍ରଭୁ ଆସି ତାଙ୍କୁ କହିଲେ, କହିଲେ ଅଦ୍ୱୈତାଚାର୍ଯ୍ୟଙ୍କୁ, ସେ ତାର ଅର୍ଥ ପ୍ରକାଶ କଲେ କେମିତି ଭକ୍ତି ରହିଛି, ସବୁ ଶ୍ଳୋକରେ ଭକ୍ତିର ଅର୍ଥ ରହିଛି। ତେଣୁ ସେଇ 13 ଅଧ୍ୟାୟରେ ଯେଉଁ ଶ୍ଳୋକଟି ଅଛି ସେଇଟା କହିଲେ, ଯେଉଁ ସର୍ବଥା ପାଣି ପାଦଙ୍କ ସର୍ବତୋଖୀ ଶ୍ରୋମୁଖମ, ତାର ଅର୍ଥକୁ ପ୍ରକାଶ କଲେ। ଏହିଭଳି ଭାବରେ ଯେଉଁ ରହିଛି ଏ ରହସ୍ୟ ସବୁ ରହିଛି। ଭାଗବତ ମଧ୍ୟ ଭଗବାନ କହିଲେ ସେ କଥା, ବ୍ରହ୍ମାଙ୍କୁ କହୁଛନ୍ତି, ସେ କହୁଛନ୍ତି ସହ ରହସ୍ୟ ତଦଙ୍ଗଂଚ ଗ୍ରହଣ ଗତିତଂ ମୟା, ଏ ରହସ୍ୟ ରହିଛି ଆମେ ବୁଝିପାରିବା ନାହିଁ। କେଉଁଠି ମୁଖ୍ୟ ଅର୍ଥକୁ ନିଆଯିବ, କେଉଁଠି ଗୌଣ ଅର୍ଥକୁ ନିଆଯିବ, ସେଇଟାକୁ ଆମେ ବୁଝିବାକୁ ପଡ଼ିବ। ତେଣୁ ଆମେ ନିଜର ଚେଷ୍ଟାରେ, ନିଜ ବୁଦ୍ଧିରେ, ନିଜର ଜ୍ଞାନରେ ବୁଝିପାରିବା ନାହିଁ ଶାସ୍ତ୍ରକୁ। ତେଣୁ ଶାସ୍ତ୍ରକୁ ବୁଝିବା ପାଇଁ ହେଲେ ଜଣେ ଗୁରୁଙ୍କର ଶରଣ ଯିବାକୁ ପଡ଼ିବ। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ତେ ଜ୍ଞାନମ୍ ଜ୍ଞାନିନ ତତ୍ତ୍ୱଦର୍ଶିନ, ତତ୍ତ୍ୱଦର୍ଶୀ ସେଇଟା ବୁଝି, ସେମାନେ ଜାଣନ୍ତି ତାର ଅର୍ଥ ତାତ୍ପର୍ଯ୍ୟ କ'ଣ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଶାସ୍ତ୍ର ରହିଛି, ଯେଉଁମାନେ ଜାଣୁନାହାନ୍ତି ଶାସ୍ତ୍ରରେ ବର୍ଣ୍ଣନା କରାଯାଏ କିଭଳି ଭାବରେ ଜଣେ ଆନନ୍ଦ ପ୍ରାପ୍ତ ହୋଇପାରିବ, ସୁଖ ପ୍ରାପ୍ତ ହୋଇପାରିବ, କିନ୍ତୁ ସେମାନେ ଏଇଟା ବୁଝିପାରୁନାହାନ୍ତି। ତେଣୁ ବହୁତ ଚେଷ୍ଟା କରୁଛନ୍ତି ସୁଖ ପାଇବା ପାଇଁ, ଆନନ୍ଦ ରହିବା ପାଇଁ, କିନ୍ତୁ ପ୍ରକୃତରେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି। ଯେ ଉଷା ଯଦିଓ ସିଏ ତାଙ୍କର ପିତା ଭଗବାନ ଭକ୍ତ ନୁହନ୍ତି, କିନ୍ତୁ ତାଙ୍କର କନ୍ୟା ସିଏ ଭକ୍ତ ଭଗବାନର ସେ ନିତ୍ୟ ପତ୍ନୀ, ସେ ଲୀଳା ହେଉଛି, ଯେଉଁ ଲୀଳା ପୁରୁଷୋତ୍ତମଙ୍କ ଲୀଳା ଚାଲିଛି, ତେଣୁ ସେ ତାଙ୍କ ସହ ଯୁକ୍ତ ହୋଇଗଲେ। ଜ୍ଞାତ ସାର ବା ଅଜ୍ଞାତ ସାର ହେଉ, ଭଗବାନଙ୍କ ସହ ଯୁକ୍ତ ହୋଇଗଲା ମାନେ ଜଣେ ଆନନ୍ଦ ପ୍ରାପ୍ତ ହେବ। ଭାଗବତ ସପ୍ତମ ସ୍କନ୍ଧରେ ଏ ପ୍ରଶ୍ନଟି ପଚାରିଛନ୍ତି ଯୁଧିଷ୍ଠିର ମହାରାଜ। ଧର୍ମରାଜ ସେ ସାଧାରଣ ବ୍ୟକ୍ତି ନୁହନ୍ତି, ଧର୍ମରାଜ ସେ ଧର୍ମର ତତ୍ତ୍ୱକୁ ଜାଣନ୍ତି, କିନ୍ତୁ ତଥାପି ବୁଝିପାରିଲେ ନାହିଁ। ରାଜସ୍ୱ ଯଜ୍ଞରେ ଯେତେବେଳେ କ'ଣ, ଯେ ଶିଶୁପାଳ ଭଗବାନଙ୍କୁ ବହୁତ ନିନ୍ଦା କରୁଥିଲେ, ନିନ୍ଦା କରୁଥିଲେ ଯେତେବେଳେ, ସେତେବେଳେ ସେ 100 ଯେତେବେଳେ ନିନ୍ଦା ପୂରଣ ହୋଇଗଲା, ଯେତେବେଳେ ଭଗବାନ ତାଙ୍କ ମାଆଙ୍କୁ ଦେଇଥିଲେ ବଚନ ଦେଇଥିଲେ, ତେଣୁ 100 ଯେତେବେଳେ ଅପରାଧ କରିଥିଲେ ସେତେବେଳେ ତାଙ୍କୁ ସେ ସୁଦର୍ଶନ ଚକ୍ରରେ ତାର ଶିରଚ୍ଛେଦନ କଲେ, ଏବଂ ସମସ୍ତଙ୍କ ସାମ୍ନାରେ ତାଙ୍କ ଶରୀରରୁ ଗୋଟେ ଜ୍ୟୋତି ଆସିକରି, ଯେଉଁଟାକ ତାଙ୍କ ଆତ୍ମା ଜ୍ୟୋତି ଆସିକରି ଭଗବାନ ଶରୀରରେ ମିଶିଗଲା। ଆତ୍ମାଟାକୁ କେହି ଦେଖିପାରିବେ ନାହିଁ, କିନ୍ତୁ ଭଗବାନ ବ୍ୟବସ୍ଥାରେ ଲୀଳାଟି ହେଲା, କିନ୍ତୁ ଭାଗବତରେ ସେଇଟା ଆଲୋଚନା କରାଯାଇଛି। ସେଥିପାଇଁ କେମିତି ହେଲା ଏଇଟା, ଯୁଧିଷ୍ଠିର ମହାରାଜ ପଚାରିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଯୁଧିଷ୍ଠିର ମହାରାଜ ନାରଦ ମୁନି ସେଠି ଥିଲେ, ସେ ପଚାରିଲେ ଯେ କେମିତି, ଇଏ ତ ପିଲାଦିନରୁ ଭଗବାନ ବିରୋଧ କରୁଥିଲେ, ପିଲାଦିନରୁ ଭଗବାନଙ୍କର ଅପମାନ କରୁଥିଲେ, କିନ୍ତୁ ଇଏ କେମିତି ସାଜୁଜ ମୁକ୍ତି ପ୍ରାପ୍ତ ହେଲେ। ଆଉ ଗୋଟେ ଜଣେ ରାଜା ଥିଲେ ଯାହାଙ୍କ ନାଁ ହେଉଛି ବେଣ, ସିଏ ଭଗବାନ ବିରୋଧ କରିକରି ସିଏ ନର୍କକୁ ଯାଉଥିଲେ। କାରଣ କ'ଣ, ଯୁଧିଷ୍ଠିର ମହାରାଜ ପଚାରିଲେ, ଧର୍ମରାଜ ଯେ ନାରଦ ମୁନି ତାଙ୍କର ସନ୍ଦେହ ମୋଚନ କଲେ, କାରଣ କ'ଣ, ସେ କହୁଛନ୍ତି ଯିଏ ଯେକୌଣସି ଭଗବାନଙ୍କ ସହ ଯୁକ୍ତ ହୋଇଗଲା ମାନେ ସେମାନେ ଆନନ୍ଦ ପ୍ରାପ୍ତ ହେବେ, ଯେକୌଣସି ଉପାୟରେ ହେଉନା କାହିଁକି। ଗୋପ୍ୟ କାମାତ ଭୟାତ କଂସୋ ଦ୍ୱେଷା ଚୈଦ୍ୟା ଜୟ ନୃପ ସମ୍ବନ୍ଧା ଦୁଷ୍ଣୟ ସ୍ନେହା ଜୁୟଂ ଭକ୍ତ୍ୟା ଭୟଂ ବିଭୁ। ଏ ଯେଉଁ ରହିଛି ଗୋପୀ ମାନେ ଭଗବାନ ପ୍ରତି କାମ ଭାବରେ ଆକର୍ଷିତ ହେଇଥିଲେ। କାମ କହିଲେ ଶୁଦ୍ଧ ପ୍ରେମ। ଏଇଟା ଭୟାତ କଂସ, କଂସ ସବୁବେଳେ ଭୟ କରୁଥିଲା। ଭଗବାନଙ୍କ ଜନ୍ମ ହେବାର ପୂର୍ବରୁ କେତେ 8-9 ବର୍ଷ ପୂର୍ବରୁ ସେ ଭୟ କରୁଥିଲା ଜନ୍ମ ହେବା ପୂର୍ବରୁ, ଏବଂ ଜନ୍ମ ହେବା ପରେ ମଧ୍ୟ ଭଗବାନ ସେ ଭୟ ଚାଲିଲା, ଏଇଭଳି ଭାବରେ ଭୟ କରୁଥିଲା, ଏଭଳି ଭାବରେ ଭୟ କରୁଥିଲା କଂସ। ଭୟାତ କଂସ ଦେଶା ଚୈଦିଆ ଦୟନ ରୂପ। ଚୈଦିଅ କହିଲେ ଚେଦି ବଂଶରେ ଯେଉଁ ରହିଛନ୍ତି ଶିଶୁପାଳ ଏବଂ ଅନ୍ୟମାନେ ଆଦୟ ବହୁତ ରହିଛନ୍ତି, ବହୁତ ବ୍ୟକ୍ତି ଭଗବାନଙ୍କୁ ଦ୍ୱେଷ କରୁଛନ୍ତି। ଦେଶା ଚୈଦିଆ ନୂପ ସମାଧାନ ବୃଷ୍ଣେୟ, ବୃଷ୍ଟି ବଂଶରେ ଯେଉଁମାନେ ସବୁ ଆସିଛନ୍ତି ସେମାନେ ଭଗବାନ ସହିତ ସମ୍ବନ୍ଧ ରହିଛି। ଏବଂ ସ୍ନେହା ଦୁୟଂ, ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ତୁମେ ସବୁ ପାଣ୍ଡବମାନେ ତୁମେ ସବୁ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହେଇଛ। ଏବଂ ଭକ୍ତିଆ ବୟଂ ବିଭୁ, କିନ୍ତୁ ଆମେ ନାରଦମାନେ, ନାରଦ କହୁଛନ୍ତି ଆମେ ସବୁ କହିଲେ ଆମେ ଆମେ ସବୁ ତାଙ୍କ ଅନ୍ତରରେ, ଆମେ ହେଉଛି ନାରଦମାନଙ୍କ ସମ୍ପ୍ରଦାୟ ଭକ୍ତ, ଯେତେ ଭକ୍ତ ଅଛନ୍ତି ଭକ୍ତିଆ ବୟଂ ବିଭୁ, ଆମେ ଭକ୍ତିରେ ଭଗବାନଙ୍କ ସହିତ ଯୁକ୍ତ ହେଇଛେ। ତେଣୁ କିନ୍ତୁ କଥମପି ନ ବେନ ସ୍ୟାତ୍ ପଞ୍ଚାନାଂ ପୁରୁଷଙ୍କ ପ୍ରତି, କୌଣସି ଉପାୟରେ ହେଲେ ମଧ୍ୟ ବେଣ ଭଗବାନଙ୍କ ସହିତ ଯୁକ୍ତ ହେଇନଥିଲା। ଯଦି ସେ ଭଗବାନ ଦ୍ରୋହ କରୁଥିଲା, କିନ୍ତୁ ସେଭଳି ଭଗବାନଙ୍କ ସହିତ ଏତେ ସବୁବେଳେ ଚିନ୍ତାଗ୍ରସ୍ତ ନଥିଲା, ଭଗବାନଙ୍କ ବିରୁଦ୍ଧରେ କରୁଛି ବୋଲି ନଥିଲା, ବେଣ ନଥିଲା। ତେଣୁ ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ, ଯେକୌଣସି ଉପାୟରେ ହେଉ ନା କାହିଁକି ଭଗବାନଙ୍କ ପାଖରେ ମନଟାକୁ ଲଗେଇବାକୁ ପଡ଼ିବ, କେନାପି ଉପାୟନ। ଆମେ ଯଦି କ'ଣ ଅନୁକୂଳ ଭାବରେ ଭଗବାନ ଭଜନ କରିପାରୁନାହିଁ, ତାହେଲେ ପ୍ରତିକୂଳ ଭାବରେ କର। ଯଦିଓ ଆମର ନାରଦ ମୁନି କହୁଛନ୍ତି ଯେ ଯେଉଁମାନେ ପ୍ରତିକୂଳ ଭାବରେ ଭଗବାନଙ୍କ ସହ ଯୁକ୍ତ ହେଉଛନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ। ସେ କହିଲେ ଯେ ଭାଗବତ ସପ୍ତମ ସ୍କନ୍ଧରେ ସେ ପ୍ରଶ୍ନ ଉତ୍ତରଟି ଦେଇଛନ୍ତି, ଯେ ଯଥା ବୈରାନୁବନ୍ଧେନ ମର୍ତ୍ତିଆ ତନ୍ମୟତା ନିୟମ ନ ତଥା ଭକ୍ତିଯୋଗେନ ଇତିମେ ନିଶ୍ଚିତାଙ୍ଗତି। ଯେଉଁଭଳି ଭାବରେ ଶତ୍ରୁ ଭାବରେ ଯଥା ବୈରାନୁବନ୍ଧେନ ମର୍ତ୍ତିଆ ତନ୍ମୟତା ମିୟତ, ଆମେ ମର୍ତ୍ତ୍ୟବାସୀ ସବୁ ଆମେ ମର୍ତ୍ତ ବୋଲି କୁହାଯାଉଛି, ଆମେ ଯେଉଁଭଳି ଭାବରେ ତନ୍ମୟ ହେଇପାରିବା ନ ତଥା ଭକ୍ତିଯୋଗେନ, ସେଭଳି ଭାବରେ ଜଣେ ଭକ୍ତିଯୋଗରେ ତନ୍ମୟ ହେଇପାରିବ ନାହିଁ। ଏବଂ ନାରଦ ମୁନି କହୁଛନ୍ତି ଇତିମେ ନିଶ୍ଚିତାଙ୍ଗ ମତି, ଇଏ ମୋର ନିଶ୍ଚିନ୍ତ ମତି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ତାହାର ଅର୍ଥ ନୁହଁ ଯେ ଆମେ ମଧ୍ୟ ପ୍ରତିକୂଳ ଭାବରେ ଭଗବାନ ସହିତ ଯୁକ୍ତ ହେବା। ହଁ, ପ୍ରଭୁପାଦ ମହାରାଜ ସେ ପ୍ରଶ୍ନକର ଭାଷାରେ ତାକୁ କହିଛନ୍ତି, ତାର ଅର୍ଥ ବୁଝେଇଛନ୍ତି। ଆମେ ସେ ତାର ଆଖିରେ କରି ଯଦି କହିବା, ତାହେଲେ ନାରଦ ମୁନି କହୁଛନ୍ତି ଆମେ ବୈର ଭାବରେ ହେଲେ ଶ୍ରେଷ୍ଠ ଭାବ ହେଇଯିବା, ଆମେ ସେଇଟା ଗ୍ରହଣ କରିବା ନା। ପ୍ରଭୁପାଦ ମହାରାଜ କହିଛନ୍ତି ଯେ ନାରଦ ମୁନି ଏଇଟା କାହିଁ କହୁଛନ୍ତି, ନା ନାରଦ ମୁନି ଯଦିଓ ମହାଜନ ଏବଂ ଭକ୍ତର ଶ୍ରେଷ୍ଠ ଭକ୍ତ ସିଏ, କିନ୍ତୁ ସିଏ ନିଜକୁ ବହୁତ ହୀନ ବୋଲି ମନେ କରୁଛନ୍ତି, ନିଜକୁ ବହୁତ ହୀନ ବୋଲି ମନେ କରୁଛନ୍ତି ଏବଂ ଅସୁରମାନଙ୍କୁ ଭାବୁଛନ୍ତି ସେମାନେ ଶ୍ରେଷ୍ଠ। ସେଥିପାଇଁ ନାରଦଙ୍କର କହିଲେ ନିଶ୍ଚିତଙ୍କ ମତି, ଇଏ ମୋର ନିଶ୍ଚିତ ମତି, ତେଣୁ ତାହାର ଅର୍ଥ ବୁଝିବା ପାଇଁ ହେଲେ ଆଉ ବୁଝିବାକୁ ପଡ଼ିବ, ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ସେଇଟା ବୁଝେଇଛନ୍ତି। ତେଣୁ ଭାଗବତମର ଶାସ୍ତ୍ର ଶ୍ଳୋକ ହେଉଛି ସେହିଭଳି ଭାବରେ, ଯାହା ବି ହଉ ଯେକୌଣସି ଉପାୟରେ ହେଉନା କାହିଁକି ଯଦି ଆମେ ଭଗବାନ ସହିତ ଯୁକ୍ତ ହେଇଗଲେ ତାହେଲେ ଆନନ୍ଦ ପ୍ରାପ୍ତ ହେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏହିଭଳି ଭାବରେ ଯେଉଁ ରହିଛନ୍ତି ଉଷା, ଯଦିଓ ତାଙ୍କର ପିତା ଭଗବାନ ଭକ୍ତ ନୁହନ୍ତି, କିନ୍ତୁ ଇଏ ଭଗବାନଙ୍କର ଭକ୍ତ ହେଇଗଲେ, ଯଦିଓ ସେ ଭଗବାନଙ୍କୁ ସେ ଜାଣିନଥିଲେ, ଆ ପୂର୍ବରୁ ଆମେ ବର୍ଣ୍ଣନା କରାଯାଇଛି ଭଗବାନଙ୍କୁ ସେ ଜାଣିନଥିଲେ, ସେ ଜାଣିନଥିଲେ ସେ କିଏ ଏସବୁ, ଏଭଳି ଭାବରେ କାହିଁକି ଜାଣିନଥିଲେ, କେମିତି କହିବା ଜାଣିନଥିଲେ ବୋଲି ଭାଗବତ ସବୁ ଜିନିଷ ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ଯେଉଁ ସୂଚନା ଦିଆଯାଇଛି ସେ ସୂଚନାରୁ ଆମେ ବୁଝିବା, ତା ଭିତରୁ ପ୍ରବେଶ କରିପାରିବା ସେ ଭିତରେ। ଆମେ କେମିତି ଜାଣିବା, ଆମେ ତ ପାଠ କଲେ ଶୁଣିଲେ ଏପର୍ଯ୍ୟନ୍ତ, ଆମେ କେମିତି ଜାଣିବା ଯେ ଇଏ ଜାଣିନଥିଲେ ତାଙ୍କ ବିଷୟରେ ବୋଲି, କେମିତି ଜାଣିବା? ଭାଗବତ ତ ବର୍ଣ୍ଣନା କରାଯାଏ, ସେସବୁ କୁହାଯାଏ ନାହିଁ। କେମିତି ଜାଣିବା ଆମକୁ କହୁଛି ଏଇଟା କେମିତି କହିଲି, କେଉଁଠୁ କ'ଣ କେଉଁ ସାର କହିବା, କେମିତି କହିବା, କ'ଣ ଅଦିତ କେମିତି କହିବା ଓଷା ଜାଣିନଥିଲେ ତାଙ୍କ ବିଷୟରେ ବୋଲି? ଆମେ ତ ଭାଗ ପାଠ କରୁଛୁ 62 ପ୍ରଥମରୁ ଆରମ୍ଭ ହେଉଛି, କେମିତି ଜାଣିବା? କେମିତି ଜାଣିବା ନା? ଚିତ୍ରଲେଖା, ଚିତ୍ରଲେଖା ଯେଉଁ ଚିତ୍ର ଆଙ୍କିଲେ ତ୍ରିଭୁବନ ଲୋକମାନଙ୍କୁ ଆଙ୍କିଲେ କାହିଁକି? ସେ ତ କହିଥାନ୍ତେ ଇଏ ଭଗବାନଙ୍କ ପୌତ୍ର, ତାକୁ ବି ସେ ଜାଣିଛନ୍ତି, ସେ ତାଙ୍କ ସେଇଟା ଆଙ୍କିଥାନ୍ତେ, ସେ କାହିଁକି ତ୍ରିଭୁବନର ଯେତେ ରହିଛନ୍ତି ସୁନ୍ଦର ବ୍ୟକ୍ତିଙ୍କୁ କାହିଁକି ଆଙ୍କିଲେ? କାରଣ କ'ଣ? ଏମିତିକି ସୁରସେନଙ୍କ ଚିତ୍ର ଆଙ୍କିଲେ, ସୁରସେନଙ୍କ ପୁତ୍ର ବସୁଦେବଙ୍କ ଚିତ୍ର ଆଙ୍କିଲେ, ବସୁଦେବଙ୍କ ପୁତ୍ର ବାସୁଦେବ ବା କୃଷ୍ଣଙ୍କ ଚିତ୍ର ଆଙ୍କିଲେ, ପ୍ରଦ୍ୟୁମ୍ନଙ୍କ ଚିତ୍ର ସବୁ ଆଙ୍କିଲେ କାହିଁକି? ଏତେ ଆଙ୍କ ସମୟ କାହିଁକି ନଷ୍ଟ କଲେ? ଚାହିଦ ଜଣାପଡ଼ୁଛି ସେ ଜାଣିନଥିଲେ। ଏଇଥିରୁ ଭାଗବତ ଏଇଭଳି ଭାବେ ରହିଛି, ଭାଗବତରେ ବହୁତ କଥା ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଯଦି ସେଭଳି କୁହାଗଲା, କାହିଁକି କୁହାଗଲା ନାହିଁ ତାର ମଧ୍ୟ ତାର ବ୍ୟାଖ୍ୟା କରାଯାଇଛି, କାହିଁକି ଏଇଟା କୁହାଗଲା, କାହିଁକି ଏଇଟା କୁହାଗଲା ନାହିଁ। ଏଇଭଳି ଭାବେ ବିଭିନ୍ନ ଆଚାର୍ଯ୍ୟମାନେ, ବିଭିନ୍ନ ଟୀକାକାରମାନେ ସବୁ ଟୀକା ପ୍ରଦାନ କରିଛନ୍ତି। ତେଣୁ ଏ ଉଷା ଭଗବାନ ଜାଣିନଥିଲେ, ତାଙ୍କ ବିଷୟରେ ଜାଣିନଥିଲେ, ଶୁଣିନଥିଲେ, କାରଣ ତାଙ୍କ ପିତା ଭଗବାନ ବିରୋଧ କରୁଛନ୍ତି। ତେଣୁ ସେଠି କାହିଁକି ଭଗବାନ କଥା ଚର୍ଚ୍ଚା ହେବ? ଯେମିତି ହିରଣ୍ୟକଶିପୁ, ହିରଣ୍ୟକଶିପୁ କଢ଼ା ଆଇନ ଜାରି କରିଦେଇଥିଲେ 144, ଭଗବାନଙ୍କର ନାମ କେହି ନେଇପାରିବେ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଇଏ ପ୍ରହ୍ଲାଦ ମହାରାଜ ପ୍ରଥମେ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ, ତାଙ୍କ ପିତାଙ୍କର ଆଇନକୁ ଅମାନ୍ୟ କରିଥିଲେ, ସେ ମାନିନଥିଲେ। ଏଇଭଳି ଭାବରେ କଥା ସବୁ ରହିଛି। ତେଣୁ ସେହିଭଳି ଭାବରେ ମାଣାସୁର ରାଜ୍ୟରେ କେହି ଭଗବାନଙ୍କ ନାମ ନଉନଥିଲେ, କୁହାଯାଉ ମୁନିଷମାନେ ବା ଯିଏ କରୁଥିବେ ଭଗବାନ ଭକ୍ତ ସ୍ୱଭାବରେ ଥିବେ, କିନ୍ତୁ ଅଫିସିଆଲ କୌଣସି ରାଜାଙ୍କ ତରଫରୁ କୌଣସି ଏସବୁ ପାଇଁ ଉତ୍ସାହ ପ୍ରଦାନ କରାଯାଉନଥିଲା। ଯେମିତି ଆମର ବର୍ତ୍ତମାନର ଦେଶ ବର୍ତ୍ତମାନ ରହିଛି ସେକୁଲାର କଣ୍ଟ୍ରି, ସେକୁଲାର କଣ୍ଟ୍ରି କହିଲେ ଆମେ ଧର୍ମ ସମ୍ବନ୍ଧ ଆଲୋଚନା କରିପାରିବାନି, ଅଫିସିଆଲି କୌଣସି ଧର୍ମ ସମ୍ବନ୍ଧ ଆଲୋଚନା କରାଯିବ ନାହିଁ। ଧର୍ମ ହୋଇଗଲା ମାନେ ଏଇଟା ହୋଇଗଲା, ଆମେ ଧର୍ମ ନିରପେକ୍ଷ ରାଷ୍ଟ୍ର, ଧର୍ମ ନିରପେକ୍ଷ ରାଷ୍ଟ୍ର। କିନ୍ତୁ ସେ ଦୃଷ୍ଟିରୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକାକୁ, ସେତେବେଳେ ସେ ଆମେରିକାକୁ ପ୍ରଶଂସା କରୁଥିଲେ, କାହିଁକିନା ଆମେରିକା ସେମାନେ ଧର୍ମକୁ ଗ୍ରହଣ କରୁଥିଲେ। ଆମେରିକାର ଯେଉଁ ରହିଛି ଡଲାର ରହିଛି, ତା ଦେହରେ ଲେଖା ହେଇଛି, ଆପଣ ଦେଖି ପଢ଼ିବେ, ଲେଖା ହେଇଛି ଇନ୍ ଗଡ୍ ୱି ଟ୍ରଷ୍ଟ, ଭଗବାନ ପାଖରେ ଆମେ ଆମର ବିଶ୍ୱାସ ରଖୁଛୁ, ଇନ୍ ଗଡ୍ ୱି ଟ୍ରଷ୍ଟ। ତେଣୁ ପ୍ରଭୁପାଦ ମହାରାଜ ଏଇଟାକୁ ଉଦାହରଣ ଦେଇକରି କହିଲେ, ତୁମର ସରକାର ଏଇଟାକୁ ଭଗବାନ ବିଷୟରେ ବିଶ୍ୱାସ କରୁଛନ୍ତି, ଆମେ ସେଇ ଭଗବାନ ବିଷୟରେ କହୁଛେ। ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକାକୁ, କେତେ ତାଙ୍କ ବିରୁଦ୍ଧରେ କେତେ ଆନ୍ଦୋଳନ ହେଇ ନ ହୋଇଥିଲା, କେତେ ପ୍ରକାର କେସ୍ ଫେସ୍ ଚାଲିଥିଲା, କେତେ କ'ଣ ହେଇଥିଲା, କିନ୍ତୁ ପ୍ରଭୁପାଦ ମହାରାଜ ସେ ସବୁକର ଇଏ କରିପାରିଲେ, ତାକୁ ସବୁ ବିରୋଧ କରିକିରି ଜୟଯୁକ୍ତ ହେଇପାରିଲେ। ତେଣୁ ଏଇଭଳି ଭାବରେ ଯେଉଁ କଥା ସବୁ ରହିଛି ଇଏ ସେ, କିନ୍ତୁ ଉଷା ଭଗବାନ ବ୍ୟବସ୍ଥା ସବୁ ରହିଛି, ଆସି ଭଗବାନ ତାଙ୍କ ନିତ୍ୟ ପତ୍ନୀ, ସେ ଭଗବାନ ଏଇଭଳି ଭାବେ ବ୍ୟବସ୍ଥା କରୁଛନ୍ତି, କୃପା କରୁଛନ୍ତି। ଭଗବାନ କୃପା କିଭଳି ଅସୀମ ରହିଛି ସେଇଟା ବର୍ଣ୍ଣନା କରାଯାଉଛି। ଯିଏ ଭଗବାନ ବିଷୟ ଜାଣିନାହାନ୍ତି ତାକୁ ମଧ୍ୟ ଭଗବାନ ତାଙ୍କୁ ନିଜର ପ୍ରତି, ସମସ୍ତେ ଭଗବାନଙ୍କର ଅଂଶ, ସମସ୍ତେ ଭଗବାନଙ୍କ ଅଂଶ। ତେଣୁ ଭଗବାନଙ୍କ ଲୀଳା, ଯେ ଭଗବାନଙ୍କର କ'ଣ ନଥିଲେ ମଧ୍ୟ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଆମେ ମଧ୍ୟ ସେଇଭଳି ଭାବରେ, ଆମେ ମଧ୍ୟ ଭଗବାନଙ୍କୁ ଜାଣିନଥିଲେ, ଆମେ ମଧ୍ୟ ଭଗବାନ ଜାଣିନଥିଲେ, ଏ ଭୂତ ସହିତ ଘୁରି ବୁଲୁଥିଲେ। କୃଷ୍ଣ ଭୁଲି ସେଇ ଜୀବ ଅନାଦେବ ହିର୍ମୁଖ ତୈବ ମାୟାତରେ ଦେହ ସଂସାର ଆଦି ଦୁଃଖ, ଆମେ ଭୁଲି ଯାଇଥିଲୁ ଭଗବାନଙ୍କୁ। କିନ୍ତୁ ବର୍ତ୍ତମାନ ଦେଖନ୍ତୁ କିଭଳି ଭାବରେ ପରିବର୍ତ୍ତନ ହୋଇଗଲା, କେମିତି ହେଲା ଏଇଟା, କୃଷ୍ଣଙ୍କର କୃପା। ଗୁରୁ କୃଷ୍ଣ ବ୍ରହ୍ମାଣ୍ଡ ଭ୍ରମିତେ କୋନ୍ ଭାଗ୍ୟବାନ ଜୀବ, ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତି ଲତା ବିଜ, ଭଗବାନ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରୁଛନ୍ତି, ସର୍ବେ ଭବନ୍ତୁ ସୁଖୀନ ସମସ୍ତେ। ତେଣୁ ଏ ଭଗବାନ ଲୀଳାରୁ ଏଇସବୁ କଥାକୁ ଆମେ ଏ ପ୍ରଚ୍ଛନ୍ନ ଭାବେ ରହିଛି, ଏସବୁ ଜିନିଷ ବୁଝିବା ପ୍ରଚ୍ଛନ୍ନ ଭାବେ ରହିଛି। ଉଷା ଜାଣିନଥିଲେ ଭଗବାନ ବିଷୟରେ, ପ୍ରତିଦିନ ଅନୁରୋଧ ବିଷୟରେ ଜାଣିନଥିଲେ, କିନ୍ତୁ ତାପରେ ଜାଣିଲେ, ଅନୁରୋଧଙ୍କ ସହିତ ଯୁକ୍ତ ହେଲେ ଭଗବାନ ଯୁକ୍ତ ହେଇକରି ସେ ଆନନ୍ଦ ପ୍ରାପ୍ତ ହେଲେ, ତାଙ୍କ ଆନନ୍ଦ ବଢ଼ିବାଟ ଚାଲିଲା। ପ୍ରକୃତ ଆନନ୍ଦ ସେଇଥିରେ ଅଛି, ଆନନ୍ଦାମ୍ବୁଦି ବର୍ଦ୍ଧନମ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନମ, ଆନନ୍ଦ ବଢ଼ିବାଟିକା ଯିବ। ତେଣୁ ଏହିଭଳି ଭାବରେ ସେ ପ୍ରଦ୍ୟୁମ୍ନଙ୍କ ସହିତ ମିଳିତ ହୋଇକି ଯେଉଁ ଆନନ୍ଦ ବଢ଼ି ବଢ଼ିକ ଯାଉଛି, ତାର ଲକ୍ଷଣ ପ୍ରକାଶ ପାଇଲା, ଲକ୍ଷଣ ପ୍ରକାଶ ପାଇଲା। ସେ ଯେଉଁ ତାଙ୍କ ସହ ଯୁକ୍ତ ହେଲେ, ମିଳନ ହେଲେ, ଏସବୁ କଥା ହେଲା, ଏ ଲକ୍ଷଣ ପ୍ରକାଶ ପାଇଲା। ଆମେ ଗତକାଲି କହିଥିଲେ, ଗତକାଲି ନା କେଉଁଦିନ, ତା ପୂର୍ବଦିନ କହୁଥିଲେ ଏଇଟା, ଆମେ ଗତକାଲି ତ କହିଥିଲେ ଆଉ। ତେଣୁ ତାଙ୍କର ଯେଉଁ ରହିଛନ୍ତି ରକ୍ଷୀମାନେ ସବୁ ରହିଛନ୍ତି ସେମାନେ ଯାଇକରି ବାଣାସୁରକୁ ଖବର ଦେଲେ। କ'ଣ ଖବର ଦେଲେ ଏଇଟା ବର୍ଣ୍ଣନା କଲେ, ଅନାପାଇ ଭି ଅସ୍ମା ଭି, ସେ ଗୃହ ଭିତରକୁ ସେ ଯାଇପାରୁନାହାନ୍ତି, ଅନାପାଇ ରହିଛି, ଦୁଷ୍ପ୍ରେକ୍ଷା କୁହାଯାଉଛି ନା, ଏଭଳି ଭାବରେ କଡ଼ା ନିୟମ ରହିଥିଲା, କେହି ପୁରୁଷ ଲୋକ ଯିବେ ନାହିଁ ତା ଭିତରକୁ। ତେଣୁ ଯଦିଓ ଏମାନେ ସ୍ତ୍ରୀ ଲୋକ କିନ୍ତୁ ତଥାପି ଏମାନେ ମଧ୍ୟ ଯାଇପାରୁନଥିଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସେମାନେ ଯେଉଁ ସିକ୍ୟୁରିଟି ଥିଲେ ଏମାନେ ସ୍ତ୍ରୀ ଲୋକ ହୋଇଥାଇପାରନ୍ତି ବା ନପୁଂସକ ହୋଇଥାଇପାରନ୍ତି ବା ଉଭୟ ଥାଇପାରନ୍ତି, ତଥାପି ସେମାନେ ଗୃହ ଭିତରକୁ ଯାଇପାରୁନଥିଲେ। ତେଣୁ ଗୃହ ଭିତରେ କ'ଣ ହେଉଛି ସେମାନେ ଜାଣିନାହାନ୍ତି। ତେଣୁ ସନ୍ଦେହରେ ଏଇଟାକୁ କହିଲେ, କାହିଁକି ନ କହିଲେ ଯଦି ଏ ଘଟଣାଟା ଯଦି ତାଙ୍କ ସନ୍ଦେହ କରୁଛନ୍ତି, ସେ ବୋଧେ ଆଉ କେଉଁ ପୁରୁଷ ଲୋକ ସହିତ ମିଶିଛନ୍ତି, ଦୂଷଣ ବୋଲି ଶବ୍ଦ ବ୍ୟବହାର କରାଯାଉଛି ନା, ଦୂଷଣ କୂଳ କନ୍ୟା ଦୂଷଣ, ଏଇ କଥାଟି ଯଦି ନ ଦେବେ ରାଜାଙ୍କୁ, ରାଜା ତାଙ୍କୁ ହତ୍ୟା କରିବେ ବା ତାଙ୍କୁ ଚାକିରି ଛାଡ଼ ବିଦା କରିଦେବେ। ତେଣୁ ସେ ଭୟରେ ଯାଇକି କହୁଛନ୍ତି ଏଭଳି ଭାବରେ, ଠିକ୍ ଭାବରେ ବୁଝିପାରୁନାହାନ୍ତି ଘଟଣାଟା କ'ଣ ଘଟଣା ହେଇଛି। ସେ କହୁଛନ୍ତି ଅନୟା ଅନପାୟା ବି ଅସ୍ମା ବି, ଆମେମାନେ ସବୁ ଗୃହରକ୍ଷୀମାନେ ଯେଉଁ ରହିଥିଲେ ସେଠିକାର ଦାୟିତ୍ୱରେ, ସେମାନେ ଯାଇ କହୁଛନ୍ତି ବାଣାସୁରଙ୍କୁ, କହୁଛନ୍ତି ଅନାପାୟା ବି ଅସ୍ମା ବି ଗୁପ୍ତାୟା ଆସ ଗୃହେ ପ୍ରଭୁ, ହେ ପ୍ରଭୁ ଆମେ ସେ ଗୃହରେ ଉଷାଙ୍କର ଗୃହରେ ଆମେ ରହିଛୁ, ଗୁପ୍ତା କହିଲେ ଆମେ ତାଙ୍କୁ ରକ୍ଷା କରିବା ପାଇଁ ରହିଛୁ, ରଖି ସେମାନେ ଗୃହରକ୍ଷୀ ସେମାନେ ସବୁ ରହିଛନ୍ତି, ବାହାର ଲୋକ କି ଆସିପାରିବେ ନାହିଁ, ଏସବୁ କଡ଼ା ସୁରକ୍ଷା ଦେଇଛନ୍ତି। କିନ୍ତୁ କନ୍ୟାୟାଂ ଦୂଷଣ କୁମ୍ଭୀ, କିନ୍ତୁ ଆମେ ଏ ଲକ୍ଷଣରୁ ଜାଣିପାରୁଛୁ, ଲକ୍ଷଣ ବି କହିନାହାନ୍ତି ସେ, ତା ପୂର୍ବରୁ କହିଲେ ହେତୁ ବି ଗୋଟେ ରହିଛି, ହେତୁ ବି ଲକ୍ଷା ପୂର୍ବ ଗତ ଶ୍ଳୋକରେ ଆମେ ଆଲୋଚନା କରିଥିଲେ, ଏ ଲକ୍ଷଣ ସବୁ ରହିଛି, ଏ ଲକ୍ଷଣରୁ ଆମେ ଜାଣିପାରୁଛୁ ଯେ କନ୍ୟାୟାଂ ଦୂଷଣ କୁମ୍ଭୀ, ଆପଣଙ୍କର କନ୍ୟା ଏଇ ପୁରୁଷଙ୍କ ଦ୍ୱାରା ଦୂଷଣ ହୋଇଯାଇଛନ୍ତି, ବିବାହ ନକରି ସେ ସମ୍ବନ୍ଧ ସ୍ଥାପନ କରିଛନ୍ତି, ଏଇଭଳି ଭାବରେ ସେ ଦୂଷଣ ହୋଇଯାଇଛନ୍ତି। ଆମେ ଏଇଟା ବର୍ଣ୍ଣନା କରୁଥିଲେ, ଅସୁରକୂଳ ଯଦିଓ ସେମାନେ ସବୁ କୌଣସି ନୀତି ନିୟମ ମାନନ୍ତି ନାହିଁ, ସବୁ ନିୟମକୁ ଭଙ୍ଗ କରନ୍ତି, କିନ୍ତୁ ଏହି ନିୟମଟାକୁ ସେମାନେ ମାନିଛନ୍ତି, ବିବାହ ପୂର୍ବରୁ ଜଣେ ସଙ୍ଗ କରିବେ ନାହିଁ, ଏ ନିୟମଟାକୁ ସେମାନେ ଗ୍ରହଣ କରନ୍ତି, ସେଇଟାକୁ ବହୁତ ସତର୍କତା ସହିତ ସେଇଟା ଗ୍ରହଣ କରିଥାନ୍ତି। ତେଣୁ ଏହି ଯେତେବେଳେ ଘଟଣାଟି ଜାଣିଯିବେ, ତାହେଲେ ବାଣାସୁର ତାଙ୍କ ଅସୁରକୂଳର ନିନ୍ଦା ହେବ, ଏହିଭଳି ଭାବେ ଚିନ୍ତା କରିକି ସେ କହୁଛନ୍ତି କନ୍ୟାୟାଙ୍କ ଦୂଷଣ କୁମ୍ଭୀ, ଆପଣଙ୍କ କନ୍ୟା ଉଷା ଏଇଭଳି ଭାବେ ଦୂଷିତ ହୋଇଯାଇଛନ୍ତି କୁମ୍ଭୀ କହିକିରି, ଦୁଷ୍ପ୍ରେକ୍ଷାୟା ନ ବିଦ୍ମହେ, ଆମେ ସେ ଭିତରକୁ ଯାଇପାରୁନାହୁଁ, ତେଣୁ ଆମେ ଜାଣିପାରୁନାହୁଁ ପ୍ରକୃତରେ କ'ଣ ଘଟଣା, ନ ବିଦ୍ମହେ ପ୍ରକୃତ ଘଟଣା ଜାଣିନାହୁଁ, କିନ୍ତୁ ଆମେ ଲକ୍ଷଣରୁ ବୁଝୁଛୁ ଏଇଭଳି ଭାବରେ ଆପଣ କନ୍ୟା ଦୂଷିତ ହୋଇଯାଇଛନ୍ତି, ଦୂଷିତା ହୋଇଯାଇଛନ୍ତି। ଏଇଭଳି ଭାବରେ ଯେତେବେଳେ କହିଲେ ସେତେବେଳେ ଏହା ପରେ ବର୍ଣ୍ଣନା କରାଯିବ କିଭଳି ଭାବରେ ଇଏ ବାଣାସୁର ଯାଇକରି ସିଏ ଲୁଚିକିରି ଯାଇ ଖବରଟି ପାଇବେ, ଦେଖିଲା ବେଳକୁ ଅନିରୁଦ୍ଧ ରହିଛନ୍ତି ତାଙ୍କ ଗୃହରେ, ତେଣୁ ଅନିରୁଦ୍ଧଙ୍କୁ ବନ୍ଧନ କରିବେ, ଅନିରୁଦ୍ଧ ବନ୍ଧନ କରିବେ, ଏଇ ଭାବରେ ବନ୍ଧନ କରିବେ, କୃଷ୍ଣଙ୍କର ମୋର ପିତାଙ୍କୁ କୃଷ୍ଣ ବନ୍ଦୀ କରିଥିଲେ, ମୁଁ ତାଙ୍କର ପୌତ୍ରକୁ ବନ୍ଦୀ କରିବି, ଏଇ ଭାବରେ ବନ୍ଦୀ କରିବେ ତାଙ୍କୁ, ଏସବୁ କଥା ଆସିବ, ଭଗବାନ ଆସି ଯୁଦ୍ଧ କରିବେ, ସବୁ ଏଇଟା ଚାଲିବ। ତେଣୁ ଏ ଅଧ୍ୟାୟରେ ଆଉ ଶେଷ ବର୍ଣ୍ଣନା କରାଯାଏ, ଆଉ ପରଶୁର ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି ଭାବାର୍ଥଟି କୁହାଯାଉଛି, ଆଚାର୍ଯ୍ୟବର୍ଗ ବ୍ୟାଖ୍ୟା କରିଛନ୍ତି ଯେ ଅନାପାୟ ବି ଶବ୍ଦଟିର ଅର୍ଥ ଆଦୌ ଚାଲି ନଯିବା ବା କେତେବେଳେ ହେଲେ ବ୍ରହ୍ମଚିନ୍ତ ନ ହେବା, ଏହା ବ୍ୟତୀତ ଆମେ ଯଦି ଦୁଷ୍ପ୍ରେକ୍ଷା ଶବ୍ଦଟିକୁ ବିଚାର କରୁ ତାହେଲେ ରକ୍ଷୀଗଣ ଉଷାକୁ ଏହିପରି ଭାବରେ ଉଲ୍ଲେଖ କରିଛନ୍ତି ଯେପରି ତାର କୌଣସି ଅସତ୍ ସଖୀକୁ ଦୁଷ୍କର୍ମ ନିମିତ୍ତ ପଠାଯାଉଛି। ତେଣୁ ଏହିଭଳି ଭାବରେ ଏ ଯେଉଁ କଥାଟି ରହିଛି, ଆଉ ପରେ ସବୁ ଯିବେ ସେ ଦେଖିବେ ସବୁ ଜିନିଷ, ତାଙ୍କୁ ଦେଖିବେ ଅନୁରୋଧକୁ ପ୍ରାପ୍ତ ଦେଖିବେ ତାଙ୍କୁ, ଅନୁରୋଧ ତାଙ୍କୁ ବନ୍ଦୀ କରିବେ, ସେ ଯୁଦ୍ଧ ହେବ ସବୁ ରହିକି ତାଙ୍କୁ ବନ୍ଦୀ କରିବେ, ଏସବୁ ବର୍ଣ୍ଣନା କରାଯାଇଛି। ଆଉ ପରେ ସେଇଟା ବର୍ଣ୍ଣନା କରାଯିବ, ଆମର ବର୍ତ୍ତମାନ ସମୟ ହୋଇଯାଇଛି, ଆମେ ପ୍ରଭୁ ଆମର ରହିଛନ୍ତି, ପ୍ରଭୁ ସୁନ୍ଦର ଭାବରେ ଗୋଟେ କୀର୍ତ୍ତନ କରିବେ, ଆମକୁ ତାକୁ ବିଶ୍ରାମ ଦେବା।